ଶ୍ରୀକୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ଗୌର ରାଧା ଗୋପୀନାଥ ଜୀଉଙ୍କର ମହତ କୃପାକୁ ଆସିଥି ଉପସ୍ଥିତ ସମସ୍ତ ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣତି ନିବେଦନ ପୂର୍ବକ ଏବଂ ସମସ୍ତ ଭକ୍ତମାନେ ଯେଉଁମାନେ ଅନଲାଇନ୍ରେ ଦର୍ଶନ କରୁଛନ୍ତି ଶ୍ରବଣ କରୁଛନ୍ତି ସମସ୍ତ ଭକ୍ତମାନଙ୍କର ପାଦପଦ୍ମରେ ପ୍ରଣତି ନିବେଦନ ପୂର୍ବକ ଶ୍ରୀ ଶ୍ରୀ ଚୈତନ୍ୟ ଶ୍ରୀଖ୍ରୀଷ୍ଟଙ୍କ କଥା କୀର୍ତ୍ତନ କରିବା ପାଇଁ ନିଜକୁ ସମର୍ପିତ କରୁଛି। ମହାପ୍ରଭୁଙ୍କର ହେଉଛି ଏକ ସ୍ୱତନ୍ତ୍ର ଦାନ। ଜୀବମାନଙ୍କ ପ୍ରତି ମହାପ୍ରଭୁ ଆସିକି ନାମକୁ ପ୍ରଚାର କରିଛନ୍ତି, ଯଦିଓ ନାମ ପୂର୍ବରୁ ବି ଥିଲେ କିନ୍ତୁ ମହାପ୍ରଭୁ ନାମରେ ପ୍ରେମଟା ଦେଇଛନ୍ତି। କାଲି ଆମର ପ୍ରଭୁ ପଚାରୁଥିଲେ ଯେ ନାମ ଅଛନ୍ତି, ଚାରି ଯୁଗ ରହିଛନ୍ତି, ଚାରି ତେଣୁ ଚାରି ଯୁଗର ଯୁଗଧର୍ମ ହେଉଛନ୍ତି ନାମ, କିନ୍ତୁ କେଉଁ ଯୁଗର ଯୁଗଧର୍ମ କେଉଁ ନାମ ସେଟା ସବୁ କହିବା ତାତ୍ପର୍ଯ୍ୟ ମହାପ୍ରଭୁ ଯେଉଁ ଆସିଲେ ଅଲଗା ଯୁଗରେ ବି ଯୁଗଧର୍ମ ବି ଥିଲା, ଯଦିଓ ଯୁଗଧର୍ମ ଅଲଗା ଅଲଗା ସାଧନ ଥିଲା କିନ୍ତୁ ତାରକ ବ୍ରହ୍ମ ନାମ ପ୍ରତି ଯୁଗରେ ଥିଲା। ଯଦିଓ ଭାଗବତମରେ କୁହାଯାଇଛନ୍ତି କୃତେଜ ଧ୍ୟାୟତେ ବିଷ୍ଣୁ ତ୍ରେତୟା ଯଜତେ ମଖୈ ଦ୍ୱାପରେ ପରିଚର୍ଯ୍ୟା କଳୁତତ୍ ହରି ସଂକୀର୍ତ୍ତନାଥ କଳୁତତ୍ ହରି କୀର୍ତ୍ତନାଥ କୃତେଜ ଧ୍ୟାୟତେ ସତ୍ୟଯୁଗରେ ଥିଲା ଧ୍ୟାନ କିନ୍ତୁ ନାମ ସହିତ ଥିଲା। ସତ୍ୟଯୁଗରେ ମଧ୍ୟ ତାରକ ବ୍ରହ୍ମ ନାମ ଅଛନ୍ତି। ଦ୍ୱାପର ଯୁଗରେ ଯଜ୍ଞ ଥିଲେ କିନ୍ତୁ ଯଜ୍ଞ ଥିଲେ ବି ନାମ ସହିତ ଯଜ୍ଞ ଥିଲେ। ତ୍ରେତା ଯୁଗରେ ଯଜ୍ଞ, ଦ୍ୱାପର ଯୁଗରେ ବିଗ୍ରହ ପୂଜା, ବିଗ୍ରହ ସେବା, ଅର୍ଚ୍ଚନ, ତେଣୁ ସେଟା ନାମ ସହିତ ଥିଲେ। କିନ୍ତୁ କଳିଯୁଗରେ କେବଳ ନାମ, ତେଣୁ ମହାପ୍ରଭୁ କେବଳ ନାମ ଗଣି ଦେଇଛନ୍ତି। ଇଏ ହେଉଛି ମହାପ୍ରଭୁଙ୍କର ସ୍ପେଶାଲ ଯାହାକୁ ସ୍ୱତନ୍ତ୍ର କୃପା, ସ୍ୱତନ୍ତ୍ର କୃପା। ତେଣୁ ନାମ ଯଦିଓ ସବୁ ଯୁଗରେ ରହିଛନ୍ତି, ନାମ ପ୍ରତି ଯୁଗର ତାରକ ବ୍ରହ୍ମ ନାମ ଅଛନ୍ତି, ସମସ୍ତେ ଜାଣିଛନ୍ତି। ଆମର ଶୁଦ୍ଧ ନାମ ଭଜନ ଗ୍ରନ୍ଥରେ ସେଇ ନାମ ବର୍ଣ୍ଣନା ହେଇଛି, ବହୁତ ଶାସ୍ତ୍ରରେ ସେ କଥା ମାନେ ବହୁତ ଆମର ଯେଉଁ ପ୍ରକାଶିତ ଗ୍ରନ୍ଥମାନଙ୍କରେ ସେ ବିଷୟରେ ବର୍ଣ୍ଣନା ହେଇଛି। ଏମିତିକି ସାଧାରଣ ଲୋକମାନେ ମଧ୍ୟ ଯଦି ଅଲଗା ଯୁଗର ତାରକ ବ୍ରହ୍ମ ନାମ ଜାଣିବା ପାଇଁ ଚାହିଁବେ କେଉଁଠୁ ପାଇବେ, କେଉଁଠି ଅଛି ସମସ୍ତେ ଜାଣିଥିବେ, ହଁ ପାଞ୍ଜିରେ ଅଛି, କୋହିନୂର ପ୍ରେସ୍ ପଞ୍ଜିକା ଦେଖିନେବେ, ସେଠି ପ୍ରତି ଯୁଗର ତାରକ ବ୍ରହ୍ମ କ'ଣ ଲେଖା ହେଇଛି ମୁଁ ଦେଖିଛି, ଆପଣ ଦେଖିବେ ସେଠି ଅଛି। ଏଇ ମହାମନ୍ତ୍ର କ'ଣ କଳିଯୁଗରେ ଏଇ ହରେକୃଷ୍ଣ ମହାମନ୍ତ୍ର ଏ ତାରକ ବ୍ରହ୍ମ, ତେଣୁ ମହାପ୍ରଭୁ ଏ ନାମରେ କ'ଣ ଦେଇଛନ୍ତି, ପ୍ରେମଟା ଦେଇଛନ୍ତି। କିନ୍ତୁ ମହାପ୍ରଭୁ ଯେହେତୁ ଜୀବର ଆତ୍ୟନ୍ତିକ କଲ୍ୟାଣ ଚାହୁଁଛନ୍ତି, ଭଗବାନ ଆତ୍ୟନ୍ତିକ କଲ୍ୟାଣ ଚାହୁଁଛନ୍ତି, ତେଣୁ ପ୍ରେମକୁ ଦେଲେ ମଧ୍ୟ ଅଗାତରେ ବିତରଣ କରିଛନ୍ତି। ଦେଖୁନାହାନ୍ତି ଜାତି କୁଳ ବର୍ଣ୍ଣ ଧର୍ମ କିଛି ବାଛ ବିଚାର ନାହିଁ, ସମସ୍ତେ ପ୍ରେମ ପ୍ରାପ୍ତ ହୋଇପାରିବେ, ସେଥିପାଇଁ ମହାପ୍ରଭୁ ଆସି ପ୍ରକାଶ କଲେ ନାମକୁ। କିନ୍ତୁ ଜୀବମାନେ ଅଜ୍ଞତାବଶତଃ କରୁନାହାନ୍ତି, ନା ପରେ ତାଙ୍କର ଅନୁରାଗ ଆସୁନି, କାହିଁକି ଆସୁନି ସେ ବିଷୟ ଆମେ ଆଲୋଚନା କରି ଚାଲିଛେ। ଭକ୍ତିମନ ଠାକୁର ତାଙ୍କ ଟୀକାରେ ସେଥିପାଇଁ ରଚନା କରୁଥିଲେ କାହିଁକି ନାମ ପ୍ରତି ଅନୁରାଗ ଆସୁନି, ନାମ ମହାତ୍ମ୍ୟ ଶୁଣିଲା ପରେ ବି, ନାମ ଜପ କଲା ପରେ ବି ଅନୁରାଗ ଆସୁନି, କାହିଁକି ନା ନାମ ଅପରାଧବଶତଃ, ଅପରାଧବଶତଃ ଅନୁରାଗ ଆସୁନି। ତେଣୁ ଅପରାଧ ପ୍ରତି ଯଦି ଆମେ ସଚେତନ ହେବା ତାହେଲେ ନାମ ପ୍ରତି ଅନୁରାଗ ନିଶ୍ଚିତ ଆସିବ, ଏଇଟା ଭଗବାନଙ୍କର ନିର୍ଦ୍ଦେଶ, ସେଥିପାଇଁ ଅପରାଧ କଥା କୁହାଯାଇଛନ୍ତି। ଦେଖୁନାହାନ୍ତି ନାମକୁ ଆମେ କେହି ପ୍ରଶ୍ନ କରିପାରନ୍ତି, ଆଚ୍ଛା କାଲି ପ୍ରହ୍ଲାଦ ପ୍ରଶ୍ନ ମହାପ୍ରଭୁ ନାମ ଆଣିଛନ୍ତି, ଆମେ କହିଦେଉଛେ ମହାପ୍ରଭୁ ନାମ ଆଣିଛନ୍ତି। ଯଦି ମହାପ୍ରଭୁ ନାମ ଆଣିଛନ୍ତି ତାହେଲେ ମହାପ୍ରଭୁ ଆସିଲେ କେବେ, ମହାପ୍ରଭୁ ଆସିଲେ 500 ବର୍ଷ ପୂର୍ବେ, ମହାପ୍ରଭୁ ଆସିଲେ 500 ବର୍ଷ ପୂର୍ବରୁ। ଆଚ୍ଛା ନାମ ଅପରାଧ ଯେଉଁ 10 ନାମ ଅପରାଧ ସେଟା କେଉଁଠି ବର୍ଣ୍ଣନା ହେଇଛି, କେଉଁ ଶାସ୍ତ୍ରରେ ଅଛି, ନାମ ଅପରାଧ କେଉଁଠି ଅଛି, ପଦ୍ମପୁରାଣରେ ତ ଅଛି ନା। ତାହେଲେ ମହାପ୍ରଭୁ ଯଦି ନାମକୁ ଆଣିଛନ୍ତି ତାହେଲେ ପଦ୍ମପୁରାଣରେ କେମିତି ନାମ ଅପରାଧ ରଚନା କରାହେଲା, ପଦ୍ମପୁରାଣ ନାମର ଅପରାଧ ରଚନା କରାଯାଇଛି କେଉଁ ସମୟରେ, 5000 ବର୍ଷ ପୂର୍ବରୁ। ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିଥିଲେ, ସମସ୍ତ ଶାସ୍ତ୍ର ରଚନା କଲା ପରେ ସନ୍ତୁଷ୍ଟ ହେଲେନି, ତେଣୁ ନାରଦଙ୍କ କୃପାରେ, ନାରଦଙ୍କ ନିର୍ଦ୍ଦେଶ କ୍ରମେ ଭାଗବତଙ୍କୁ ରଚନା କଲେ। ତ ସେଇଠି ନାମର ମହିମା ରଚନା କରିଦେଇଛନ୍ତି 5000 ବର୍ଷ ପୂର୍ବରୁ। ମହାବ୍ରତ ବର୍ତ୍ତମାନ ନାମକୁ ଆଣିଲେ ବୋଲି ଆମେ କହୁଛେ, ତେଣୁ ନାମଟା ଅଛି, ବୁଝିପାରିଲ ପ୍ରହଲ୍ଲାଦ, ନାମଟା ଅଛି, ନାମରେ ରୁଚି ଆସିବ, ଅନୁରାଗ ଆସିବ, ଏଇ ଅପରାଧ ପ୍ରତି ଯଦି ସଚେତନ ହେଇ ଜଣେ କରିବ ତାହେଲେ ଅପରାଧ ପ୍ରତି ନାମ ପାଇଁ ନିର୍ଦ୍ଦେଶଟା ରହିଛି ଯାହା ବୁଝିପାରୁଛେ ନାହିଁ। ନାମ ଦ୍ୱାରା ଯୋଉ ପ୍ରେମ ପ୍ରାପ୍ତି ହେବା ସୁଯୋଗ ଏଇଟା ସବୁ ଯୁଗରେ ନାହିଁ, ଏଇଟା ମହାପ୍ରଭୁ ଆଣି ଦେଇଛନ୍ତି। ଆମେ କେମିତି ପ୍ରାପ୍ତ ହେବା ଶୁଦ୍ଧ ପ୍ରେମ, କୃଷ୍ଣ ପ୍ରେମ, ସେଇଥିପାଇଁ ମହାପ୍ରଭୁ ଏଇସବୁ ନିର୍ଦ୍ଦେଶ ଦେଇଛନ୍ତି, ଯୋଉ ଶିକ୍ଷାଷ୍ଟକ ମାଧ୍ୟମରେ ତାକୁ ରଚନା କରିଛନ୍ତି। ଏବଂ ମହାପ୍ରଭୁଙ୍କର ସେ ଭାବ କ'ଣ, ମହାପ୍ରଭୁ କେଉଁ ଭାବରେ ଏହାକୁ ରଚନା କରିଛନ୍ତି, ସେଇଟା କେବଳ ତାଙ୍କରି ପାର୍ଷଦମାନେ ହିଁ ଜାଣିବେ, ଆମେ ବୁଝିପାରିବାନି। ମହାପ୍ରଭୁ କେଉଁ ଭାବରେ ରଚନା କରିଛନ୍ତି, ଅନ୍ତର ଭାବଟା କ'ଣ, ଜୀବର କେମିତି କଲ୍ୟାଣ ହେବ, ସେଇଟା ତାଙ୍କର ନିଜ ଲୋକ ଯେଉଁମାନେ ସେମାନେ ହିଁ ତାକୁ ଉଦ୍ଘାଟନ କରିବେ, ଯେମିତି ଆମେ ତାଙ୍କ ନିଜ ଲୋକଙ୍କର ହିଁ ଭାଷ୍ୟକୁ ନେଇକି ଆମେ ଆଲୋଚନା କରୁଛେ, ସଚ୍ଚିଦାନନ୍ଦ ଭକ୍ତିମନ ଠାକୁର। ତେଣୁ ତାଙ୍କ ନିଜ ଲୋକ ସିଏ ହିଁ ଜାଣନ୍ତି ମହାପ୍ରଭୁଙ୍କର ଭାବଟା କ'ଣ। ସେଥିପାଇଁ ମହାପ୍ରଭୁଙ୍କର ଭାବ ହେଉଛି ଆଜି ଅପରାଧ ପ୍ରତି ଯଦି ଆମେ ସଚେତନ ନ ହେବା ତାହେଲେ ଅନୁରାଗ ଆସିବ ନାହିଁ। ତେଣୁ ଦଶନାମ ଅପରାଧ କଥା ଭକ୍ତିମନ ଠାକୁର ତାଙ୍କର ଟୀକାରେ ରଚନା କରିଥିଲେ। ତ ଆମର ଆଲୋଚନା ହେଇ ଯାଇଥିଲେ କେଉଁ ନାମ ଅଛି, କେଉଁ ଅପରାଧ ପର୍ଯ୍ୟନ୍ତ ଯାଇଥିଲେ, ଷଷ୍ଠ ନାମ ଅପରାଧ ପର୍ଯ୍ୟନ୍ତ ଆଲୋଚନା ହେଇଥିଲେ। ଷଷ୍ଠ ନାମ ଅପରାଧରେ ନାମର ବିଭିନ୍ନ ପ୍ରକାର କ'ଣ, ଅର୍ଥ ଅର୍ଥାନ୍ତର କରିବା, ନାମକୁ ନାମର ଅର୍ଥକୁ ସେ ଅର୍ଥାନ୍ତର କରିବା, ଗତକାଲି ଆମେ ସେ ବିଷୟରେ ଶ୍ରବଣ କରୁଥିଲେ। ତେଣୁ ସାଧାରଣ ଲୋକ ବୁଝିପାରନ୍ତିନି, ସେମାନେ ନାମ ନାମ ମାନେ ଭାବନ୍ତି ହଁ ଯେକୌଣସି ନାମ, ସେଇ କୃଷ୍ଣ ରାମ ନାମ ଥିବ, ଚୈତନ୍ୟ ମହାପ୍ରଭୁଙ୍କ ନାମ ଥିବ, ସେ କହିବେ ହଁ ଏଇଟା ତ ନାମ, ଅସୁବିଧା କ'ଣ ଅଛି। ସେମାନେ ପୁଣି ଯୁକ୍ତି କରନ୍ତି, ସେ କହନ୍ତି ତୁମେ ଖାଲି ରାଧାକୃଷ୍ଣଙ୍କୁ ଡାକୁଛ, ତୁମେ ତ କାହିଁ ଗୌରାଙ୍ଗ ମହାପ୍ରଭୁଙ୍କୁ ଡାକୁନ, ତୁମେ ତ ଅଦ୍ୱୈତାଚାର୍ଯ୍ୟଙ୍କୁ ଡାକୁନ, ନିତ୍ୟାନନ୍ଦ ପ୍ରଭୁଙ୍କୁ ଡାକୁନ, ପଞ୍ଚତତ୍ତ୍ୱଙ୍କୁ ତ ତୁମେ ଡାକୁନ, ଏଭଳି ଯୁକ୍ତି କରନ୍ତି, କରନ୍ତି କି ନାହିଁ ତିଲରାମରୁ, କ'ଣ କୁହନ୍ତି ଲୋକ, ଏଭଳି କୁହନ୍ତି ନା, ତୁମେ କେବଳ ରାଧାକୃଷ୍ଣଙ୍କୁ ଡାକୁଛ କହୁଛ, କିନ୍ତୁ ତୁମେ ତ କାହିଁ ମହାପ୍ରଭୁଙ୍କ ତ ନାମ କରୁନ, ପଞ୍ଚତତ୍ତ୍ୱଙ୍କ ନାମ ତ କରୁନ, ଆଚ୍ଛା ଆମେ ପଞ୍ଚତତ୍ତ୍ୱଙ୍କ ନାମ କରୁଛେ କରୁନେ, ପ୍ରତିମାଳା ଆରମ୍ଭରେ ଆମେ କରୁଛେ, ଖାଲି ପଞ୍ଚତତ୍ତ୍ୱ ନାମ କରୁନେ, ପଞ୍ଚତତ୍ତ୍ୱ ସହିତ ଯେତେ ବୈଷ୍ଣବ ଅଛନ୍ତି ସମସ୍ତ ବୈଷ୍ଣବଙ୍କ ନାମ ବି କରୁଛେ, ଯଦିଓ ନାମ ସମସ୍ତଙ୍କର ନିଆଯାଇପାରୁନି କିନ୍ତୁ ସମସ୍ତ ବୈଷ୍ଣବଙ୍କୁ ମଧ୍ୟ ଆମେ ପ୍ରାଣ କ'ଣ ପ୍ରଣାମ କରୁଛେ, ସମସ୍ତଙ୍କୁ ଆମେ କୃପା ପ୍ରାର୍ଥନା କରୁଛେ, ସମସ୍ତ ନିକଟରେ କୃପା ପ୍ରାର୍ଥନା କରି ଆମେ ନାମରେ କ'ଣ ବ୍ରତି ହେଉଛେ। ସେମାନେ କୁହନ୍ତି କ'ଣ ନା ତୁମର ନାମରେ ମହାପ୍ରଭୁଙ୍କ ନାମ ନାହିଁ, ବୁଝିପାରନ୍ତିନି, ସେଇଟା ହେଉଛି କ'ଣ କେବଳ ମାନସିକ କଳ୍ପନା ବୋଲି ବିଚାର କରାଯିବ, କେହି କେହି କୌଣସି କୌଣସି ବ୍ୟକ୍ତିବିଶେଷ ତାକୁ ବଦଳେଇ ଦେଇଛନ୍ତି, ମହାପ୍ରଭୁ କ'ଣ ନିର୍ଦ୍ଦେଶ ଦେଇଛନ୍ତି ସେଇଟା ଆମେ ବିଚାର କରିବା ଉଚିତ। ଗତକାଲି ଶୁଣିଥିଲେ ନା ତପନ ମିଶ୍ର କ'ଣ କହୁଥିଲେ ମହାପ୍ରଭୁ, ଏଇ ମହାମନ୍ତ୍ର କହୁଥିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତାପରେ କହିଲେ ଏଇ ଶ୍ଳୋକ ନାମ ବୋଲି ଲୟ ମହାମନ୍ତ୍ର, ଷୋଳ ନାମ ବତିଶ ଅକ୍ଷର ଏହି ତନ୍ତ୍ର, ଏଇ ନାମ ନାମ କହିଲେ ଏଇ ମହାମନ୍ତ୍ରକୁ ବୁଝାଏ, ମହାପ୍ରଭୁ ନିଜେ କହୁଛନ୍ତି। ତେଣୁ ମେଡିସିନଟା ଡାକ୍ତର ହିଁ ଜାଣିବେ ନା ନାହିଁ, ମେଡିସିନଟା ଡାକ୍ତର ହିଁ ଜାଣିବେ ନା, ଡକ୍ଟର ବିନା ଆଉ କ'ଣ କିଏ ଜାଣିପାରିବ ନା ମେଡିସିନ, ପୁଣି ଡକ୍ଟର ଅପେକ୍ଷା ଅଧିକା କିଏ ଜାଣିବ, ଯିଏ ତିଆରି କରୁଛି ଯାହାର ତାପରେ ସମ୍ପୂର୍ଣ୍ଣ ଜ୍ଞାନ ଅଛି, ଡକ୍ଟର ପାଠ ପଢ଼ି ଜାଣିଛି ମେଡିସିନ କ'ଣ, ମେଡିକାଲ ପାଠ ପଢ଼ିଛି ସେ ବିଜ୍ଞାନ ଜଣା ବୋଲି ସେ ଜାଣିଛି, ଆଉ ଯିଏ ତିଆରି କରିଛି ସେ ତ ସମ୍ପୂର୍ଣ୍ଣ ଜାଣିବ, ଆର୍ ନାମ ଅର୍ଥ ସୃଷ୍ଟିକର୍ତ୍ତା ଭଗବାନ ବୋଲି କହିଲେ ଚଳେ, ଯଦି ନାମଟା ରହିଛି ସବୁ ସମୟରେ, କାରଣ ନାମ ନାମୀ ଯଦି ଅଭିନ୍ନ, ଆମେ ତ ଶୁଣି ଶୁଣି ସେ ନାମ ନାମୀ ଯଦି ଅଭିନ୍ନ ତାହେଲେ ନାମ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ କାହାର ଥିବ, ନାମୀଙ୍କ ପାଖରେ ହିଁ ଥିବ ନା, ନାମୀ ହିଁ ଜାଣିଥିବେ ନା ସେ ଜ୍ଞାନ ବିଷୟରେ, ତେଣୁ ନାମର ମହିମାକୁ କେବଳ ନାମୀ ହିଁ ଜାଣନ୍ତି, ଭଗବାନ ହିଁ ଜାଣନ୍ତି। ତେଣୁ ଭଗବାନ ଯେମିତି କହିଛନ୍ତି ଆମେ ସେମିତି ଗ୍ରହଣ କରିବା ଉଚିତ। ସେଥିପାଇଁ ମହାପ୍ରଭୁ କ'ଣ କହିଲେ, ଏନେଛି ଔଷଧି ମାୟା ନାଶିବାର ଲାଗି, ହରିନାମ ମହାମନ୍ତ୍ର ଲ ତୁମେ ମାଗି, ମହାପ୍ରଭୁ ନିଜେ କହୁଛନ୍ତି ହରିନାମ ମହାମନ୍ତ୍ରକୁ ତୁମେ ମାଗିକି ନିଅ, ଏଇଟା ହେଉଛି ଔଷଧ ମାୟା ନାଶିବା ପାଇଁ, ଏଇଟା ହେଉଛି ଔଷଧ, ଆଉ ସେ ମନ୍ତ୍ରଟା କ'ଣ, ଏଠି ତପନ ମିଶ୍ର ସେଥିପାଇଁ କହୁଛନ୍ତି ଏଇ ଶ୍ଳୋକ ନାମ ବୋଲି ଲୟ ମହାମନ୍ତ୍ର, ଷୋଳ ନାମ ବତିଶ ଅକ୍ଷର ଏହି ତନ୍ତ୍ର, ଷୋଳ ନାମ ବତିଶ ଅକ୍ଷର, कृष्ण हरे 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 राम हरे राम 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 हरे हरे ये नाम कहले एटा बुझाए जन कह मुझे किसी मना नहीं कि सुड़ाक गौण नाम नाम कहले महामंत्र को बुझाए कदम शुणुले ना हरे कृष्ण दैराबृत कृष्ण तादृक तथा हरे हरे राम तथा तादृक हरे पुनः बहुत सुंदर श्लोक सनत कुमार संहिता हरे कृष्ण दुई थर कृष्ण तादृक कृष्ण पुणी दुई थर तथा हरे तापर पुणी हरे दुई थर हरे राम तथा राम हरे राम पुणी दुई थर तथा राम दुई थर तथा तादृक हरे पुनः तापर पुणी से भली हरे दुई थर ताले कौन हला हरे कृष्ण महामंत्र हलानी महामंत्र को आपड़ा हूँ तार क्रम यही क्रमटा को साधारण लोक बुझी पारे ना शास्त्र सिद्धांत रही लोक कौन कि लोक साधारण लोक जो मैंने प्रकृत जिज्ञासु यहाँ सब ध्यान जो मैंने प्रकृत जिज्ञासु से मैंने बुझीपर कि जो मैंने जो मैंने बीतंडा आप बुझे पारे ना बीतंडा को बुझे पारे जो मैंने जिज्ञासु से मैंने बुझे जो मैंने बीतंडा बीतंडा एवं जो मैंने बिलकुल कौन कह मैं धरनी गोटे जिनस को छाड़ पार ना सी भाजन से ठीक शास्त्र लिखाई ना से कौन जुक्ति करेंगे शास्त्र किए लिखी साधारण लोक जमी बाहर लोक सब अला संप्रदाय लोक मैंने कहते शास्त्र किए लिखी व्यासद आम कह कौन व्यासद लिखी आ कौन कह से कह ना व्यासद लिखिंट कि व्यासदेव को कौन व्यासदेव जो भगवान अवतार से जानते ना से कौन जुक्ति करती ना कौन कहते ना ना से व्यास सी तो जन मनीष लिखिं कौन सी जन मनीष लिखिं आम लिखिदबू असुविधा कौन अच्छी मनीष ना व्यास विष्णु रूपाय हाँ व्यास विष्णु रूपाय भगवान अवतार व्यास दौरान सत्यावेश अवतार व्यासद रचना करीकार करती ना से कह कौन हाँ मनीष गोटे लिखा शास्त्र आम लिखिदु शास्त्र कौन लिखाई तुम कौन कौ शास्त्र कथा अच्छा से केवल गोटे जिनस पचरा जापे ठीक अच्छे व्यासदेव हूँ प्रामाणिक कौन भगवान प्रामाणिक अवतार बोली स्वीकार कर शास्त्र मानक व्यासदेव रचना को समस्ते मानुंट आपण कि लोक जब मानुना तेल आपड़ जहाँ लेखाटा को मानुंट से प्रामाणिक बोली कौन प्रमाण अच्छी आप आम बाबा जहाँ लिखी ठीक अरे व्यासदेव रचना कर भगवान अवतार रचना कर मानु न तो गोटे साधारण मनुष्य जो लिखी से मानू साधारण लोक ये बुझी पा ना कि यही कहीं कौन परास्त कर बुझे से बुझे नहीं आप बुझे ना सी बुझे बीतंडा बुझे तेणु से सब जुक्ति करेंगे नाम या से कल जहाँ शुणुले प्रभु कहते कौन से नाम गुड़ा सब हरे कृष्ण हरे राम से राधे गोविंद भजन हिताय गौ राधे श्याम जप हरे कृष्ण हरे राम ये सब केते प्रकार नाम एटा महाप्रभु कही ना कौटी महाप्रभु तो कही ना महाप्रभु जहाँ कही चैतन्य महाप्रभु जे नाम विषय जानते नाम ही नाम जानती ये विषय आलोचना करते नाम विषय नाम ही स्पष्ट जानती तेणु नाम ही जहाँ कह से नाम सी तो कौन या तेणु ये हूँ नाम कौन नाम अर्थ अर्थांतर करवा तेरे ये गले सप्तम सरी षष्ठ अपराध बर्तमान आम शुणा सप्तम अपराध ये हूँ बहुत गुरुत्वपूर्ण सप्तम अपराध बहुत गुरुत्वपूर्ण सप्तम अपराध कौन प्रहलाद नाम बोले पाप बुद्धि सनातन गोस्वामी कहते नाम न बला जस्य ही पाप बुद्धि न विद्यते तस्य जमेर ही शुद्धि हरिभक्ति बिलास सनातन गोस्वामी रचना कर नाम बला नाम न बला जस्य ही पाप बुद्धि न विद्यते तस्य जमे ही शुद्धि ये हूँ वैष्णव मान बहुत गुरुत्वपूर्ण विषय बुझा उचित जानवा उचित नाम बले पाप बुद्धि पाप पापटा केमी हुए ଯେଉଁ ଅପରାଧ ହେଉଛି, ଅପରାଧ ତ ଏଇ ପାପରୁ ତ ହୁଏ, ପାପ ହେଲା ମାନେ ଅପରାଧ ହେବ, ପାପଟା କାହିଁକି ହୁଏ? ଆମେ ଆଲୋଚନା କରିଥିଲେ, କାହାର ମନେ ଅଛି? ମନେ ନାହିଁ କାହାର? ନା, ରାଣୀ କୁନ୍ତୀ ଯାହା କହିଛନ୍ତି ମନେ ପକାନ୍ତୁ, ସୂଚନା ଦିଆଗଲା, ଜଣେ ପାପ କାହିଁକି କରେ? ଅବିଦ୍ୟାରୁ। ଭବେସ୍ମିନ୍ କ୍ଲିଶ୍ୟମାନଂ ଅବିଦ୍ୟା କାମ କର୍ମ ଭି, ଅବିଦ୍ୟା କାମ କର୍ମ ଭି, କର୍ମ ଭି, କର୍ମ ଭିଟା ହେଲା ପାପ, ପାପ କରିବ କିମ୍ବା ପୁଣ୍ୟ କରିବ। ତେଣୁ ବ୍ୟକ୍ତି ପାପ କରେ, ପାପ କାହିଁ କରେ? ପ୍ରଥମ ହେଉଛି କ'ଣ? ଅବିଦ୍ୟା, ଅବିଦ୍ୟା। ଦ୍ୱିତୀୟ ହେଉଛି ପାପ କରିବାର ପ୍ରବଣତା ବା ଭୋଗିବାର ଯେଉଁ କାମନା, କାମନା ଯାହାକୁ କୁହାଯାଏ, ବାସନା, କାମନା, ଅବିଦ୍ୟା, ଅବିଦ୍ୟାରୁ ବାସନା, କାମନା। ତୃତୀୟ ହେଉଛି ପାପ। ତ ପାପଟା ହୁଏ ଏଇଭଳି, ତ ଏଇଟା ହିଁ ହେଇଯାଏ ଅପରାଧ। କିନ୍ତୁ ଭକ୍ତ ଯେତେବେଳେ ନାମ କରେ, ଭକ୍ତ କ'ଣ, ଯେକୌଣସି ବ୍ୟକ୍ତି ଯେତେବେଳେ ନାମ କରିବ, ଯଦି ସେ ଠିକ୍ ନାମ କରିବ, ସଠିକ୍ ଭାବେ ନାମ କରିବ, ତାହେଲେ କ'ଣ ହୁଏ? ନାମ କୀର୍ତ୍ତନ ଆଉ ନାମ ଜପ ଦ୍ୱାରା କ'ଣ ହୁଏ? ଏଇଟା ସିଏ ଭକ୍ତ କ'ଣ ହୁଏ? ଭକ୍ତି ନା, ନାମ କୀର୍ତ୍ତନ କରିବା, ନାମ ଜପ କରିବା, ଏଟା ତ ଭକ୍ତି। ନାମ ଦ୍ୱାରା କ'ଣ ହୁଏ? ଏଇ ଯେଉଁ ତିନିଟା ରହିଲା, ଅବିଦ୍ୟା କାମ କର୍ମ ଭି, ନାମ ଦ୍ୱାରା କ'ଣ ଲାଭ ହୁଏ? ତିନିଟା ଭିତରୁ କେଉଁ କେଉଁ ଜିନିଷଟା କାଉଣ୍ଟ୍ରାକ୍ଟ ହୁଏ କହିଲେ? ସେ ତ କର୍ମ କରିବନି, କରିବା ତ ସେକେଣ୍ଡ ଥିଙ୍ଗ, ଦୁଇଟା କ'ଣ ହେଇଯାଏ, କାଉଣ୍ଟ୍ରାକ୍ଟ ହେଇଯାଏ, କଟିଯାଏ, ଅବିଦ୍ୟା ଆଉ ବାସନା। ତାପରେ ହେଉଛି କର୍ମ, ଭକ୍ତିର ଏଇଟା ହେଉଛି ଫଳ, ଭକ୍ତିର ଏଇଟା ହେଉଛି ଫଳଟା ଦୂର ହେବନି, ତାର ବାସନାଟା ବି ଦୂର ହେଇଯିବ, ତାର ଅବିଦ୍ୟା ବହୁତ ଦୂର କରିଦେବ, ଏଇଟା ହେଉଛି ଭକ୍ତିର। ଭକ୍ତି ଏଥିପାଇଁ ଶ୍ରେଷ୍ଠ ବୋଲି କୁହାଯାଏ, ପାପ କରିବାର ଯେଉଁ ପ୍ରବଣତା, ଯେଉଁ ବାସନା ଅଛି, କାମନା ଅଛି, ତାକୁ ବି ଦୂର କରିଦେବ। ପ୍ରମାଣ ଦେଖୁନାହାନ୍ତି, ଅଲଗା କୌଣସି ଉପାୟରେ ଏ ପାପ କରିବାର ପ୍ରବଣତା ଦୂର ହେବନି, ଅର୍ଥାତ୍ ଅନ୍ତର ଶୁଦ୍ଧ ହେବନି, ଅବିଦ୍ୟା ନାଶ ହେବନି କି ବାସନା ଦୂର ହେବନି। ପ୍ରମାଣ, ପ୍ରମାଣ ଦେଖନ୍ତୁ, ଷଷ୍ଠ ସ୍କନ୍ଧରେ ସେ କଥା ଅଛନ୍ତି, ନୈକାନ୍ତିକଂ ତଦ୍ହି କୃତେ ନିଷ୍କୃତେ ମନଃ ପୁନଃଧାବତି ଚେତ୍ ଅସତ୍ପଥେ ତତ୍କର୍ମ ନିର୍ହାରମ୍ ଅଭିପ୍ସତମ୍ ହରେ ଗୁଣାନୁବାଦ ଖଳୁ ସତ୍ତ୍ୱଭାବନ। ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 12 ନମ୍ବର ଶ୍ଳୋକ କେତେ ସ୍ପଷ୍ଟ କୁହାଯାଇଛନ୍ତି ଦେଖନ୍ତୁ, ଏଠି ପୁରା ଏ ସିଦ୍ଧାନ୍ତ ରହିଛନ୍ତି, ଜପ ଏବଂ ଭକ୍ତି ଦ୍ୱାରା ହିଁ କ'ଣ, ଅବିଦ୍ୟା ତଥା ପାପ ବାସନା ଉଭୟ ନଷ୍ଟ ହୋଇଥାନ୍ତି, କିନ୍ତୁ ଅଲଗା କୌଣସି ଉପାୟରେ ହୁଏ ନା। ଅଲଗା ଆପଣ ଯେତେ ଉପାୟ କରନ୍ତୁ, ଅଲଗା ଯେଉଁ ଉପାୟ କରିବେ, ହୁଏତ ପାପକୁ ନଷ୍ଟ କରିପାରନ୍ତି ବିଭିନ୍ନ ପ୍ରକାର ପ୍ରାୟଶ୍ଚିତ କରିବା ଦ୍ୱାରା, କିନ୍ତୁ ବାସନାଟା ଦୂର ହେବନି, ଅବିଦ୍ୟାଟା ଦୂର ହେବନି। କିନ୍ତୁ ଭକ୍ତିର ଏଇଟା ହେଉଛି ଫଳ, ଅବିଦ୍ୟାକୁ ଦୂର କରିଦେବେ, ନାମରେ ଏଇଟା ହେଉଛି ଫଳ, ଅବିଦ୍ୟା ଦୂର କରିଦେବେ। ଆମେ କେଉଁ ପଏଣ୍ଟ ଆଲୋଚନା କରୁଛେ, ନାମ ବଳେ ପାପ ବୁଦ୍ଧି, ଏଇଟାକୁ ଧ୍ୟାନ ରଖିବେ, ଏଇଟା ଆଲୋଚନା କରାଯାଉଛି। ନ ଏକାନ୍ତିକମ୍ ତଦ୍ଧି କୃତେ ଅପି ନିଷ୍କୃତେ ମନଃ ପୁନଃ ଧାବତି ଚେତ୍, ଅଲଗା ଯେତେ ସବୁ ସାଧନ, ଯେଉଁ ଯେଉଁ ସାଧନ କରାଯିବ ପାପର ପ୍ରାୟ ନିମିତ୍ତ, ସାଧନ କରିପାରନ୍ତି, ପାପର ପ୍ରାୟଶ୍ଚିତ ହେଇପାରେ, କରିପାରନ୍ତି, କିନ୍ତୁ ବାସନାଟା ରହିବ, ଅବିଦ୍ୟାଟା ରହିଛି ନା। ମନ ପୁନଃ ଧାବତି ଚେତ୍ ଅସତ୍ପଥେ, ମନ ପୁଣି ଅସତ୍ପଥକୁ ଯିବ, ବାସନାଟା ରହିଛି ଭିତରେ। ସିଦ୍ଧ ସ୍ୱାମୀ ଏହା ଉପରେ ବହୁତ ସୁନ୍ଦର ଟୀକା ଲେଖିଛନ୍ତି, ଦେଖନ୍ତୁ ଅର୍ଥଟା ହିଁ ସେୟା, ନ ଏକାନ୍ତିକମ୍ ନ ଅତ୍ୟନ୍ତ ଶୋଧକମ୍ ତତ୍ ନିଷ୍କୃତମ୍ ଯସ୍ମିନ୍ କୃତେ ଅପି ଅସତ୍ପଥେ ପାପ ମାର୍ଗେ ମନ ଧାବତି ଚେତ୍। ନ ଏକାନ୍ତିକମ୍ ଅତ୍ୟନ୍ତ ଶୋଧକମ୍, ଆତ୍ୟନ୍ତିକ ଶୁଦ୍ଧ ହୁଏ ନା, ଆତ୍ୟନ୍ତିକ ପାପର ପ୍ରାୟଶ୍ଚିତ ହୁଏ ନା, ଅଲଗା ଆତ୍ୟନ୍ତିକ ପାପର ପ୍ରାୟଶ୍ଚିତ ହୁଏ ନା, ଏବଂ ଅନ୍ତର ବି ତାତ୍ପର୍ଯ୍ୟ ସେୟା, ତତ୍ ନିଷ୍କୃତମ୍ ଯସ୍ମିନ୍ କୃତେ ଅପି ଅସତ୍ ପଥେ ପାପ ମାର୍ଗେ ମନ ଧାବତି ଚେତ୍। ସେଇ ସେ ସାଧନ କଲେ ବି, ସେଇ ସେ ପ୍ରାୟଶ୍ଚିତ କରିବା ପରେ ବି ହୁଏତ ପାପର ପ୍ରାୟପାରେ, କିନ୍ତୁ ମନ ପୁଣି ଅସତ ମାର୍ଗରେ ଲୋକ କେତେ ପ୍ରକାର ସବୁ କର୍ମ କରୁଛନ୍ତି, କେତେ ପ୍ରକାର ଯଜ୍ଞ କରୁଛନ୍ତି, କେତେ ପ୍ରକାର ପାପର ପ୍ରାୟଶ୍ଚିତ କରୁଛନ୍ତି, ପୁଣି ତାଙ୍କର ପୁଣି ପାପର ବୃତ୍ତିଟା ରହୁଛି କି ନାହିଁ, ବାସନାଟା ରହୁଛି କି ନାହିଁ, କାମନା ବାସନା ଅଛି, ପୁଣି ପାପ କରୁଛନ୍ତି, ତେଣୁ ସେ ପ୍ରାୟଶ୍ଚିତ କଲା ପରେ ମଧ୍ୟ ପାପ ହେଉଛି, ସେଥିପାଇଁ ଅଲଗା କୌଣସି ଉପାୟ ଦ୍ୱାରା ପ୍ରାୟଶ୍ଚିତ ହେଇପାରିବ ନାହିଁ, ଏଠି ସେ କଥା କହୁଛନ୍ତି। ତସ୍ମାତ୍ ପାପନାଂ ନିର୍ହାରମ୍ ଆତ୍ୟନ୍ତିକମ୍ ନାଶମ୍ ଇଚ୍ଛତାମ୍ ଗୁଣାନୁବାଦମ୍ ଏବ ପ୍ରାୟଶ୍ଚିତମ୍। ଏ ସିଦ୍ଧ ସ୍ୱାଇଙ୍କ ଟୀକା। ତେଣୁ ଆତ୍ୟନ୍ତିକ ପ୍ରାୟଶ୍ଚିତ ଯିଏ ଚାହୁଁଛନ୍ତି, ତ ତସ୍ମାତ୍ କର୍ମଣାଂ ପାପନାଂ କର୍ମଣାଂ କର୍ମର ସମ୍ପୂର୍ଣ୍ଣ କ'ଣ ପ୍ରାୟଶ୍ଚିତ ବା ପାପର ସମ୍ପୂର୍ଣ୍ଣ ପ୍ରାୟଶ୍ଚିତ ନିର୍ହାରମ୍ ଆତ୍ୟନ୍ତିକମ୍ ନାଶମ୍ ଇଚ୍ଛତାମ୍ ସମ୍ପୂର୍ଣ୍ଣ ଆତ୍ୟନ୍ତିକ ପାପର ପ୍ରାୟଶ୍ଚିତ କରିବା ପାଇଁ ଯଦି କିଏ ଚାହୁଁଛନ୍ତି ତାହେଲେ କ'ଣ କରିବା ଉଚିତ? ହରେ ଗୁଣାନୁବାଦ ଏବ ପ୍ରାୟଶ୍ଚିତମ୍, ହରେ ଗୁଣାନୁବାଦ ଏବ ଭଗବାନଙ୍କର ଗୁଣାନୁବାଦ। ଗୁଣାନୁବାଦ ଆମେ ତ ଆଲୋଚନା କରୁଛେ ନାମ, କିନ୍ତୁ ସିଦ୍ଧ ସ୍ୱାଇଁ ଭଗବାନଙ୍କର ଭକ୍ତିର ଅଙ୍ଗମାନଙ୍କୁ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଛନ୍ତି ଦେଖନ୍ତୁ। ଗୁଣାନୁବାଦ, ଗୁଣାନୁବାଦକୁ ବିଶ୍ୱନାଥ ଚକ୍ର ଠାକୁର ତାକୁ ପୁଣି କହିଛନ୍ତି ଗୁଣାନୁବାଦ, ହରେ ଗୁଣାନୁବାଦ। କ'ଣ ସେ ଶ୍ଳୋକ ରହିଲେ ନା ମୂଳ ଶ୍ଳୋକଟା କ'ଣ ଦେଇଛନ୍ତି? ତତ୍କର୍ମ ନିରାହାରମ ଅଭିପ୍ସତାଙ୍ଘରେ ଗୁଣାନୁବାଦ ଖଳୁ ସତ୍ତ୍ୱ ଭାବନା। ହରିଙ୍କର ଗୁଣାନୁବାଦ ଆମେ ଯେଉଁ ନାମ କରୁଛେ, ନାମଟା କ'ଣ ହରିଙ୍କର ଗୁଣାନୁବାଦ ନା ଭଗବାନଙ୍କର ନାମ କୀର୍ତ୍ତନ କରାଯାଉଛି, କିନ୍ତୁ ଗୁଣାନୁବାଦ ଶବ୍ଦରେ ବିଶ୍ୱନାଥ ଚକ୍ର ଠାକୁର ତାଙ୍କ ଟିକାରେ ବହୁତ ସୁନ୍ଦର କଥା କହୁଛନ୍ତି। ଗୁଣାନୁବାଦ ହରେର ଗୁଣାନୁବାଦ ନାମନାମ ଇବ ଗୁଣାନାମ ଅପି ବାଦ, ନାମ ଭଳି ଯେମିତି ନାମ କରୁଛେ, ନାମଟା ଆମେ ଗୁଣଗାନ କରୁଛେ ନା ଭଗବାନଙ୍କର, ନାମ ଯେମିତି କରୁଛେ ସେଇଭଳି ଭଗବାନଙ୍କର ଅଲଗା ଗୁଣକୁ ବି ଗାନ କରିବା, ସେଟା ହେଉଛି ଗୁଣାନୁବାଦ। ଅନୁକଥନମ୍, ଅନୁକଥନମ୍, ଅନୁକଥନମ୍ ମାନେ ବାରମ୍ବାର ବାରମ୍ବାର ସେଟାକୁ ଗୁଣଟାକୁ କୀର୍ତ୍ତନ କରିବା, ଯେମିତି ଭଗବାନଙ୍କର ଗୁଣକୁ ଜଣେ କୀର୍ତ୍ତନ କରୁଛି, ଭଗବାନଙ୍କ ରୂପକୁ କୀର୍ତ୍ତନ କରୁଛି, ଭଗବାନଙ୍କ ଲୀଳାକୁ କୀର୍ତ୍ତନ କରୁଛି, ଭଗବାନଙ୍କର ଗୁଣକୁ କୀର୍ତ୍ତନ କରୁଛି, ହେଲା ଗୁଣାନୁବାଦ। ବାରମ୍ବାର ଯଦି ଜଣେ କୀର୍ତ୍ତନ କରୁଛି ତାହେଲେ କ'ଣ ହେବ? ତାର ଚିତ୍ତ ବି ଧୀରେ ଧୀରେ ଶୁଦ୍ଧ ହେବ। କିନ୍ତୁ କୀର୍ତ୍ତନ କରିବାର ତା ମାନେ ନୁହେଁ ସେ ସମସ୍ତେ କ'ଣ ଭାରତ ସାରତ ସବୁ ଲୋକ କୀର୍ତ୍ତନ କରୁଛନ୍ତି, ବହୁତ କୀର୍ତ୍ତନ ହେଉଛି, ଚିତ୍ତ ଶୁଦ୍ଧ ହେଉନି କି? ହେଉଛି କି ହେଉନି କାହିଁକି? ନା, କୀର୍ତ୍ତନ କରିବା ସମୟରେ ବି ବିଚାର କେମିତି ରହିବା ଉଚିତ ସେଇଟା ବିଚାର କରିବା ଉଚିତ, ଯଦିଓ ନାମର ଫଳ ବି ରହିଛି କିନ୍ତୁ ଶରଣାଗତିଟା ନାହିଁ, ଶରଣାଗତି ନ ରହିଲେ ହେବନି, ସାଧୁଗୁରୁଙ୍କର ପାଦ ପଦ୍ମରେ ଆଶ୍ରିତ ହେଇ କରିବା ଉଚିତ। ପାପର ପ୍ରାୟଶ୍ଚିତ ହେଇଯିବ କିନ୍ତୁ ବାସନାଟା ଦୂର ହେବ କେତେବେଳେ? ନାମକୁ ଯେମିତି ଗଲେ ପାପର ପ୍ରାୟଶ୍ଚିତ ହେବନି କି? ହେବ, ବାସନା ଦୂର ହେବ, ଠିକ୍ ସେ କଲେ ବାସନା ପର୍ଯ୍ୟନ୍ତ ବି ଦୂର ହେଇଯାଏ, ଅବିଦ୍ୟା ପର୍ଯ୍ୟନ୍ତ ବି ନଷ୍ଟ ହେଇଯାଏ। ଆଉ ବହୁ ଲୋକ ନାମ କରୁନାହାନ୍ତି କି? ବହୁ ଲୋକ କ'ଣ ଗୁଣାନୁବାଦ କରୁନାହାନ୍ତି? ଗୁଣାନୁବାଦ ତ କରୁଛନ୍ତି, ପୁଣି ପଦ୍ମପରାୟଣ କାହିଁ ଲେଖା ହେଲା? ଅବିଷ୍ଟମ ମୁଖୋଦ୍ଗୀର୍ଣ୍ଣ ପୂତ ହରିକଥାମୃତମ ଶ୍ରବଣ ନୈବ କ'ଣ ନୈବ କର୍ତ୍ତବ୍ୟ ସର୍ପଚିଷ୍ଟ ଯଥା ଅପୟ, କାହିଁ କୁହାହେଲା ସେଠି? ସେମାନେ କ'ଣ ଗୁଣାନୁବାଦ କରୁନାହାନ୍ତି କି? କରୁଛନ୍ତି, କିନ୍ତୁ ଅବିଷ୍ଟମ ସାଧୁଘର ପାଖରେ ସମର୍ପିତ ହେଇନାହାନ୍ତି, ଗୁଣାନୁବାଦ କରୁଛନ୍ତି ସେମିତି ନାହିଁ, ବିଧି ହିସାବରେ ଧାରା ହିସାବରେ। ତେଣୁ ଗୁଣାନୁବାଦ ଅନୁକଥନମ୍ ବାରମ୍ବାର ବାରମ୍ବାର ସେ ଗୁଣକୁ କୀର୍ତ୍ତନ କରିବା। ଆଉ ଦେଖୁନାହାନ୍ତି ଆମର ପରମ୍ପରାଟା ସେୟା ନା, ଆମ ପରମ୍ପରାଟା କ'ଣ? ଯାହା କୁହ ବରଂ କ'ଣ ସ୍ୱତ ଇକ୍ଷିତ ପଥ, ଯାହା ଏଇଟା ଗୁଣ କୀର୍ତ୍ତନ କରିବା ଉଚିତ ଭଗବାନଙ୍କର, ଏଇଟା ସତ୍ୟ। ସମସ୍ତେ କମ୍ ସେ କମ୍ ଭଗବାନଙ୍କର କଥା କିଛି କହିବା ଆବଶ୍ୟକ, ତେବେ ଦେଖିବେ ସେ ସମୟରେ ନିଶ୍ଚିତ ତାର ପ୍ରଭାବ ଟିକେ ଅଲଗା ରହେ, ନିଶ୍ଚିତ ପ୍ରମାଣ ଅଛି, ଆମର ଭକ୍ତମାନଙ୍କର ଅନୁଭବ ଅଛି, ଅଛି କି ନାହିଁ? ଗତି ବାବା ଯେତେବେଳେ ଆମର ଥିଲେ ଯେଉଁ ସତ୍ସଙ୍ଗ ଭିତରେ କ'ଣ ସେଇଟା ବଳଙ୍ଗାରେ ଯେଉଁ ଥିଲେ, ଗୁଣାନୁବାଦର ସୁଯୋଗ ଆମେ ଗୋଟେ ଏମିତି ଗୋଟେ ନିୟମ କରିଥିଲେ, କ୍ଲାସ୍ ହେବ, ଆମର ନିୟମ ହେଇଥିଲା ଏଇଟା ସମସ୍ତେ ଜାଣିବା ଉଚିତ, ଅନଲାଇନ୍ରେ ଯେଉଁମାନେ ଶୁଣୁଛନ୍ତି ସେଇଟା ଜାଣିବା ଉଚିତ, ଯେଉଁଠି ସୁଯୋଗ ଅଛି ଆମେ ସମସ୍ତେ ଗୁଣାନୁବାଦ କରିବା ଉଚିତ। ଆମେ ମଝିରେ କିଛି ଦିନ ଏମିତି କରୁଥିଲୁ ନାମହଟରେ, ପ୍ରତିଦିନ ସକାଳେ କ୍ଲାସ୍ ହେବ, କ୍ଲାସ୍ ହେବ ଏବଂ କ୍ଲାସ୍ରେ ସମସ୍ତେ କହିବେ, ଗୋଟିଏ ଶ୍ଳୋକ ଉପରେ ଆଲୋଚନା ହେବ, ସେ ଶ୍ଳୋକ ଉପରେ ସମସ୍ତେ କହିବେ କିଛି ନା କିଛି, ଗୋଟେ ଲାଇନ୍ ହେଉ, ଦୁଇ ଲାଇନ୍ ହେଉ, ପାଞ୍ଚ ଲାଇନ୍, ସମସ୍ତେ କହିବା ପାଇଁ ବାଧ୍ୟ। ତାପରେ ଶେଷରେ ପୁଣି ସିଦ୍ଧାନ୍ତକୁ ନେଇକି ଆଲୋଚନା କରାଯିବ। ଯେତେଦିନ ଆମର ସେଇଟା ଚାଲିଥିଲା ସେ ଆଲୋଚନା, ପଚାରନ୍ତୁ ଭକ୍ତମାନଙ୍କୁ ତାଙ୍କର ଅନୁଭବ ସେ କହିବେ। ସବୁ କଥା ଆଉ ପଚାରନ୍ତୁ, ସେ ଭିତରେ ଯେତିକି ସମୟ ଆଲୋଚନା ହେଇଛି ସେ ଭିତରେ ବହୁ ଜିନିଷ ସମସ୍ତେ ଜାଣିପାରିଛନ୍ତି, ବହୁ ଜିନିଷ। କାହିଁକି ବର୍ତ୍ତମାନ ଦେଖୁନାହାନ୍ତି, ଆମେ ଆଜି ପର୍ଯ୍ୟନ୍ତ ଭକ୍ତମାନେ ଯେତେ ଶ୍ରବଣ କରିକରି ଆସିଛନ୍ତି ସେ କଥାଗୁଡ଼ାକ କ'ଣ ସେମାନଙ୍କ ଅନ୍ତର ଭିତରେ ରହିଯାଇଛି। ଯେମିତି ଆମେ 50 କଥା ଶୁଣିଛେ, ମୁଁ ଉଦାହରଣ ଦେଉଛି ବୁଝିବା ପାଇଁ, 50 କଥା ଶୁଣିଛେ, 50 ଯାକ କଥା କ'ଣ ସମସ୍ତଙ୍କର ମନେ ଅଛି ନା ମନେ ତ ନାହିଁ? ଆପଣଙ୍କର 5 ମନେ ଥିବ, ମୋର 5 ମନେ ଥିବ, ଆପଣଙ୍କର 5 ମନେ ଥିବ, ଆପଣଙ୍କର 5 ମନେ ଥିବ, ତ ଏମିତି କାହାର କେତେଟା ମନେ ଥିବ? ସେଗୁଡ଼ା ଯଦି ପୁଣି ଆଉଥରେ ଗୁଣାନୁବାଦର ହେବ, ପୁଣି ଯେତେବେଳେ ସେଗୁଡ଼ାକ ଆଲୋଚନା ହେବ, ପୁଣି ସମସ୍ତଙ୍କର କ'ଣ ହେବ? ପୁଣି ରିଫ୍ରେଶ୍ ହେବ କି ନାହିଁ? ପୁଣି ସେଗୁଡ଼ା ରିମାଇଣ୍ଡ ହେଇଯିବ କି ନାହିଁ? ମନ ଭିତରେ ପୁଣି ଜାଗ୍ରତ ହେବ କି ନାହିଁ? ଏ ଗୁଣାନୁବାଦ କରିବା ଉଚିତ। ଖାଲି ନୁହଁ ଯେ ଖାଲି ଯିଏ ପ୍ରବଚା କ'ଣ ପ୍ରବକ୍ତା ସିଏ ହିଁ ପ୍ରବଚନ ଦେବ, ନା ନା ନା, ଏଇଟା ନାହିଁ। ସମସ୍ତେ କହିବା ଉଚିତ, ସମସ୍ତେ ଭଗବାନ କଥା କହିବା ଉଚିତ। କହିଲେ କ'ଣ ନିଜର କଲ୍ୟାଣ ନା, ନିଜର କଲ୍ୟାଣ ହୁଏ ଏଥିରେ, ସମସ୍ତେ କହିବା ଉଚିତ, ବୁଝିବା ଆବଶ୍ୟକ ସମସ୍ତେ। ଏଇଟା ତ ଜବରଦସ୍ତ କୁହାଯାଇପାରିବ ନା, ସମସ୍ତେ ବୁଝିବା ଉଚିତ। ନିୟମ ଦୃଷ୍ଟିରୁ ଆମେ ଯେତେ ନିୟମ କଲେ କ'ଣ ହେବ, ହେବନି। ସମସ୍ତେ ଯେତେବେଳେ କହିବା ପାଇଁ ଜଣେ ଇଚ୍ଛା କରିବ ସେତେବେଳେ ସିଏ ନିଶ୍ଚିତ ଚିନ୍ତା କରିବ ମୁଁ କ'ଣ କହିବି। ଦେଖୁନାହାନ୍ତି, ଆପଣ ବସିକି କୁହନାହାନ୍ତି, ଯେତେବେଳେ ଆପଣ କ୍ଲାସ୍ ଦେବା ପାଇଁ ଆପଣଙ୍କୁ କୁହାହେବ, ଯଦି କୁହାହେବ ତୁମେ କ୍ଲାସ୍ ଦିଅ, ପ୍ରହ୍ଲାଦ କୁହାହେବ ତୁମେ କ୍ଲାସ୍ ଦିଅ, ଏଠି ବସିକି କ୍ଲାସ୍ ଦେବ, କ'ଣ କରିବ? କ୍ଲାସ୍ କ'ଣ ଦିଅ ନ ଦିଅ ସେଇଟା ଅଲଗା କଥା, କିନ୍ତୁ ଦିନସାରା ଆଉ ଶୋଇପାରିବନି କି ବସିପାରିବନି, ହଁ କି ନାହିଁ କୁହନ୍ତୁ ସମସ୍ତେ। କ'ଣ କହିବ ସେଇଟା ତ ଦୁସରା କଥା, କ'ଣ ହତି ହେବା? ଯଦି କୁହାହେବ କ୍ଲାସ୍ ଦିଅ, ଦିନସାରା ନିଦ ହେବ ନା ହେବନି? ଏକ୍ଜାକ୍ଟଲି, ଅଲଗା ଚିନ୍ତା କିଛି ବସିବନି ମୁଣ୍ଡରେ, ଆପଣ କିଛି ଚିନ୍ତା ହିଁ କରିପାରିବେନି। ଆଉ ଯଦି କିଛି ଚିନ୍ତା ଆସିଲା ତାକୁ କେବଳ ଖାଲି ଲିଙ୍କ କରିବେ ଶାସ୍ତ୍ର ସହିତ, ଯେଉଁ ଚିନ୍ତା ଆସିଲା ଯାହା ଆମର ସେ ହେଉଛି ଅବସ୍ଥା, ଆମେ ଯାହା ଦେଖୁ ସେଇଟା ସବୁ ମିଶିଯାଉଛି, କେଉଁଠି ନା କେଉଁଠି ସେଇଟା ଲାଗିଯିବ, ଯେଉଁଠି ଯାଉ ଯେଉଁ ଦୃଶ୍ୟ ଦେଖିଥିବ ଯାହା ହେଇଥିବ ସେଇଟା ଶାସ୍ତ୍ର ସହିତ ସବୁ ଲିଙ୍କ ହେଇ କେଉଁଠି ନା କେଉଁଠି ବାହାରିବ। ସମସ୍ତେ କହିବା ଉଚିତ। କହିଲେ କ'ଣ ହେବ ଦେଖନ୍ତୁ, କହିବା ଆମ ତାତ୍ପର୍ଯ୍ୟ କ'ଣ? ଅନୁକଥନମ୍ ତାକୁ ପୁଣି ଚକ୍ରତ କହୁଛନ୍ତି, ଆଚ୍ଛା ଜଣେ ଯଦି ଜାଣିନି ଲୀଳା, ଯଦି ଜାଣିନି କି କହ ଆମେ ପଢ଼ିନୁ, ପ୍ରହ୍ଲାଦ କୁହ ପ୍ରହ୍ଲାଦ କ୍ଲାସ୍ ଦେ, ପ୍ରହ୍ଲାଦ କ'ଣ ପଢ଼ିବାର ସବୁ ସେ ତ ବାହନ ସେବାର ତ ରହିଛି ନିତ୍ୟ, ଯେତେ ସେବା ରହିଛି ପଢ଼ିବା ତ ଖୁବ୍ କମ୍ ସମୟ ପାଉଥିବେ ସେମାନେ, ଆଉ ଯେତିକି ସମୟ ପାଉଥିବେ ସେ ସମୟରେ ପଢ଼ିଲେ ବି ପରିଶ୍ରମ ଜନିତ ନିଦ୍ରା ବି ଆସିପାରେ, ପଢ଼ିବାର ହୁଏତ ସଦା ସଦା ଥିଲେ ମଧ୍ୟ ସେଇଟା ଆସ୍ୱାଦନ ହେଇପାରିବନି, ତାଙ୍କୁ କହିବ କ୍ଲାସ୍ ଦିଅ, ସେ ଦେଇପାରିବେ ନା? ତ କ'ଣ ହୁଏ ତାହେଲେ, କେମିତି କ୍ଲାସ୍ ଦେବେ ସେ ସମୟରେ? ଯଦି କୁହାହେବ ନା ତୁମକୁ କହିବା ପାଇଁ ପଡ଼ିବ, ବ୍ୟାସନ ନ ବସିବୁ, ଆମର ପରସ୍ପର ଭିତରେ ଯଦି ଆଲୋଚନା ପ୍ରସଙ୍ଗରେ ଯଦି କୁହାହେବ ନା ତୁମକୁ କହିବା ପାଇଁ ପଡ଼ିବ, ତାହେଲେ କ'ଣଟା କହିବେ? ଯାହା ଶୁଣିଥିବେ ସେଇଟା କହିବେ ନା ନାହିଁ? ଯେଉଁଠି ଯାହା ଶୁଣିଥିବେ ସେଇଟା କହିବେ, ଚକ୍ରବ୍ୟ ସେଇଟା କହୁଛନ୍ତି। ଦେଖନ୍ତୁ କ'ଣ କହୁଛନ୍ତି, ତାଙ୍କ ଟିକାରେ କସେଚିତ୍ ମୁଖାତ୍ ସୁତାନାଂ ତେସାଂ ପଶ୍ଚାତ୍ କଥନମ୍। ଯଦି କେଉଁଠୁ ଶୁଣିଛ, ଯାହା ଶୁଣିଛ, କାହା ମୁଖରୁ ଯାହା ଶୁଣିଛ, ତାକୁ ପଶ୍ଚାତ୍, ତାକୁ ପରେ ପୁଣି କୀର୍ତ୍ତନ କରିବା, ଏଇଟା ହେଉଛି ହରେର ଗୁଣାନୁବାଦ। ଏ ଶ୍ଳୋକ ଆମେ ବାହାରେ ବି କହିଛୁ, ଅଜାଣ ଚରିତ୍ରରେ ଶ୍ଳୋକ ହୁଏ, କିନ୍ତୁ ଏଇଭଳି ଆଲୋଚନା ହୁଏନି। ଆପଣ ଭାବୁଛନ୍ତି ଏଇଭଳି ଟିକନିକ ଆଲୋଚନା ହୁଏ ବୋଲି ଭାବୁଛନ୍ତି କି? ଏ ଶ୍ଳୋକ କୁହାହେଇଛି ଅଜାଣ ଚରିତ୍ର, ଯେତେଥର କୁହାହେଇଛି ଆପଣ ଗତିବା, ଏ ଶ୍ଳୋକ କୁହାହେଇଛି ନା ନାହିଁ ଅଜାଣ ଚରିତ୍ରରେ? କିନ୍ତୁ ଏ ଜିନିଷ କୁହାହେଇନି ଅଜାଣ ଚରିତ୍ର, ବା ମୋ ପା କେତେ ହେଲାଣି, ଆମର ପାଖାପାଖି 50-60 ଥର ହେଲାଣି, 50-60 ପେଣ୍ଡାଲ ହେଲାଣି ଅଜାଣ ଚରିତ୍ର, କିନ୍ତୁ ଏଇ ଏଇଭଳି କୁହାହେଇନି, କାରଣ ଏତେ ସିଦ୍ଧାନ୍ତ ରହିଛି ହରେର ଗୁଣାନୁବାଦ। ସାଧାରଣ ଲୋକ କ'ଣ ଏଇଟା ବୁଝିବେ ନା ହରେର ଗୁଣାନୁବାଦ? ତାଙ୍କୁ କେବଳ କୁହାଯାଏ ନାମ କଥା, ନାମ କର, ଆଉ ଗୁଣଗାନ କର, ଗୁଣଗାନ ସେ କାହା ଆଗରେ କରିବେ, ଶୁଣିବ କିଏ? ଗୋଟେ ସାଧାରଣ ଲୋକ ହରିଙ୍କର ଗୁଣଗାନ କରିବ, ସେ ଶୁଣିବ କିଏ? କାହା ଆଗରେ ସେ ଗୁଣଗାନ କରିବ? ଲୋକ ତାକୁ କ'ଣ କହିବେ, ପାଗଳଟା, ତା କ'ଣ ଖାଲି ହରିର ବାଜି ହେଲୁ କିରେ? ଲୋକ ତାକୁ ଓଲଟା ଶୁଧିବେ, ଓଲଟା ଉପହାସ କରିବେ। ତ ଏଇଭଳି କଲେ ଦେଖନ୍ତୁ, ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ସିଦ୍ଧସ୍ୱାମୀ ବିଶ୍ୱନାଥ ଚକ୍ର ଠାକୁର ସମସ୍ତ ଆଚାର୍ଯ୍ୟମାନେ କ'ଣ କହୁଛନ୍ତି, ହରେର ଗୁଣାନୁବାଦ, ଏଇ ଗୁଣାନୁବାଦ କଲେ କ'ଣ ହୁଏ, ଚିତ୍ତ ଶୁଦ୍ଧ ହୁଏ। ଚିତ୍ତଟା ଶୁଦ୍ଧ ହେବ। କିନ୍ତୁ ଗୁଣାନୁବାଦ ସେଠି ବି ଗୋଟେ ବିଚାର କରିଯାଉଛି, ଆମର କିଛି ଯୋଗ୍ୟତା ନାହିଁ, ସାଧୁଗୁରୁ କୃପା କରି ଆମକୁ ଏତିକି ଜଣେଇଛନ୍ତି ଯାହାଫଳରେ ଆମେ ଏତିକି ଜାଣିପାରିଛୁ, ଏଇ ଭାବରେ ଗୁଣଗାନ କରିଯାଉଛି। ଆମେ ଯଦି ଭାବେ ମୁଁ ସବୁ ଜାଣିଛି ସଇଲା, ଆଉ ହେବନି, ମାନେ ଅଭିମାନ ଆସିଯିବ ସେଠି। ଅଭିମାନ ଆସିଗଲା ମାନେ ନା ଆମେ ରୁଚି ଆସିବନି, ଅନୁରାଗ ଆସିବନି, ଅଭିମାନ ଆସିଲେ ହେବନି। ଅଭିମାନ ସୁରାପାନ ଆସିବ ତ ସେ ବିଷୟରେ ଆମର ପରବର୍ତ୍ତୀ ଶ୍ଳୋକମାନଙ୍କର ଆସିବ, ତା ବିଷୟରେ ଆଲୋଚନା ହେବ। ତେଣୁ ହରେ ଗୁଣାନୁବାଦ ଅନୁକଥନମ କସ୍ୟଚିତ୍ ମୁଖାତ୍ ଶ୍ରୋତାନଂ ତେଷାଂ ପଶ୍ଚାତ୍ କଥନମ। ଆମେ ଯାହା ଶୁଣିଛେ, କସ୍ୟଚିତ୍ ମୁଖାତ୍ ଶ୍ରବଣମ, କସ୍ୟଚିତ୍ ମୁଖାତ୍ ମାନେ କି ଭାବେ ଆମେ ଯେଉଁଠୁ ଶୁଣିଛୁ, ବାହାର ଅପସମ୍ପ୍ରଦାୟ ଲୋକଠୁ ଆମେ ଶୁଣିଛୁ, କେତେ ଲୋକ ଅଛନ୍ତି ସେମାନଙ୍କଠୁ ଯଦି ଆମେ ଶୁଣିଛୁ, ତାହେଲେ ସେମାନଙ୍କ କଥା କୀର୍ତ୍ତନ କରିବା କି ନା? ସେମାନଙ୍କ କଥା କୀର୍ତ୍ତନ କଲେ ହେବନି। ଅପସମ୍ପ୍ରଦାୟର ବହୁତ କ'ଣ ପ୍ରବକ୍ତା ଅଛନ୍ତି, ସେମାନେ ବି ହରି କଥା କହୁଛନ୍ତି, କିନ୍ତୁ ସେଇଟାକୁ ଆମେ କୀର୍ତ୍ତନ କଲେ ହେବନି, ସେଇଟା ବିଶ୍ୱ ଭଳିଆ କାମ ଦେବ। ଆମ ପରମ୍ପରା ସମ୍ପ୍ରଦାୟ, ସାମ୍ପ୍ରଦାୟିକ ଏବଂ ବିଶେଷ କରି ପାରମ୍ପରିକ ଆଚାର୍ଯ୍ୟମାନଙ୍କର କଥା ଆମେ ଯାହା ସବୁ ଆଲୋଚନା କରୁଛେ, ଦେଖୁନ ଆମର କ'ଣ ଯୋଗ୍ୟତା ଅଛି କୁହନ୍ତୁ। ପ୍ରକୃତ କଥା, ଯଦି ଆଚାର୍ଯ୍ୟମାନଙ୍କ କଥାକୁ ଯଦି ଆମେ ଛାଡ଼ିଦେବା, ଦଶ ମିନିଟ୍ ବି କହିପାରିବାନି। କୁହନ୍ତୁ କ'ଣଟା କହିବେ କହିଲେ ଦେଖିବା, ଯଦି ଆପଣଙ୍କୁ କୁହାହବ ଆମ ସମସ୍ତଙ୍କ କଥା, ଆମ ଯଦି କୁହା ଭଗବାନ ବିଷୟରେ କିଛି କୁହ, କ'ଣଟା କହିବେ? ନିଜେ କିଛି କହିପାରିବା? ନିଜର କିଛି ଅନୁଭବ ଅଛି? ନିଜେ ଭଗବାନଙ୍କୁ ଦେଖିଛେ? ଭଗବାନ ବିଷୟରେ କିଛି ଜ୍ଞାନ ଅଛି? ଯାହା କହିବା ଆଚାର୍ଯ୍ୟଙ୍କ କଥା ହିଁ କହିବା ନା କ'ଣ ପ୍ରଭୁ? ଯାହା କହିବା, ପ୍ରତି ଶବ୍ଦ ହେଉଛି ଆଚାର୍ଯ୍ୟମାନଙ୍କ କଥା। ଭଗବାନଙ୍କର ରୂପର ବର୍ଣ୍ଣନା ହଉ, ଭଗବାନଙ୍କର ଗୁଣର ବର୍ଣ୍ଣନା ହଉ, ଭଗବାନଙ୍କର କୃପାର ବର୍ଣ୍ଣନା ହଉ, ଭଗବାନଙ୍କ ଲୀଳାର ବର୍ଣ୍ଣନା ହଉ, ଭଗବାନଙ୍କ ନାମର ମହିମା ବର୍ଣ୍ଣନା ହଉ, ଯାହା ବି କରନ୍ତୁ, କାରଣ ଆମର ଉପଲବ୍ଧି କିଛି ନାହିଁ ନା, ଆମେ କହିବା କ'ଣ? ତେଣୁ ଆମେ କେବଳ କହିବା ସେ ଆଚାର୍ଯ୍ୟମାନଙ୍କ କଥାକୁ। ତେଣୁ ଯିଏ ଭାବୁଛନ୍ତି ଆମେ ବାହାର କଥା ଶୁଣିକି କହିବୁ, ସେଇଟା ଫଳପ୍ରଦ ନୁହଁ, ସେଇଟା ନିଜର କଲ୍ୟାଣ ନୁହଁ କି କୌଣସି ଜୀବର ବି କଲ୍ୟାଣ ନୁହଁ, ଜୀବର କୌଣସି କଲ୍ୟାଣ କାର୍ଯ୍ୟ ଆସିବନି, ନିଜ ଚିତ୍ତ ବି ଶୁଦ୍ଧ ହେବନି। ତଦ୍ୱାରା କ'ଣ ହୁଏ, ନିଜର ଅଭିମାନଟା କେବଳ ବଢ଼େ, ନିଜର ଚିତ୍ତ ଶୁଦ୍ଧ ହେବନି, ନିଜର ଅଭିମାନଟା ବଢ଼େ। ଏଇଟା ମୁଁ କହୁଛି ଏଇଥିପାଇଁ, କାରଣ ବହୁତ ଭକ୍ତ ବି ବାହାର ବ୍ୟକ୍ତିମାନଙ୍କର ପ୍ରବଚନ ଶୁଣନ୍ତି, ୟାଦ୍ୱାରା କ'ଣ ହେବ ଜାଣିଛନ୍ତି? କ'ଣ ହେବ କହିଲେ, ୟାଦ୍ୱାରା ପରମ୍ପରା ବିରୋଧୀ ଯଦି କୌଣସି ବ୍ୟକ୍ତିଙ୍କର ଯଦି ପ୍ରବଚନ ଶୁଣି, ତାହେଲେ କ'ଣ ହେବ? ଆଚାର୍ଯ୍ୟମାନଙ୍କ କଥାରେ ସନ୍ଦେହ ଆସିବ। ଶୁଦ୍ଧ ଆଚାର୍ଯ୍ୟମାନେ, ପ୍ରାମାଣିକ ଆଚାର୍ଯ୍ୟମାନେ, ପରମ୍ପରାର ଆଚାର୍ଯ୍ୟମାନେ ଯାହା କହିଛନ୍ତି, ଆଚାର୍ଯ୍ୟମାନଙ୍କ କଥା ଉପରେ ଆମର ପ୍ରଶ୍ନବାଚୀ ଆସିବ, ଆରେ ସିଏ ତ ସେୟା କହୁଥିଲେ, ଆମର କ'ଣ ଆଚାର୍ଯ୍ୟମାନେ ଏଇଟା କହିଛନ୍ତି? କିରେ ସିଏ ଯାହା କହୁଥିଲେ ସେଇଟା ସତ ନା? ସିଏ ଯାହା କହୁଥିଲେ ଏଇଟା କେଉଁଠି ଅଛି? ଦ୍ୟାଟ୍ ଇଜ୍ ଓନ୍ଲି ମେଣ୍ଟାଲ ସ୍ପେକୁଲେସନ, ଆଉ କିଛି ନାହିଁ। କିନ୍ତୁ ଆଚାର୍ଯ୍ୟମାନେ ଆଉ ସତରେ ଆସିଛନ୍ତି ନା, ଭଗବାନଙ୍କର ପରମ୍ପରାରେ ଆସିଛନ୍ତି, ତେଣୁ ସେଇ ସେଇ କଥା ଆଚାର୍ଯ୍ୟମାନଙ୍କ କଥା ଆମେ କହିଲେ କୌଣସି ଦୋଷ ନାହିଁ, ସେଇଟା ହିଁ ଆମ ହୃଦୟକୁ ଶୁଦ୍ଧ କରେ। ଆମେ ଯଦି ଆଚ୍ଛା, ବହୁତ ଲୋକ, ବହୁତ ଭକ୍ତ ମନରେ ପ୍ରଶ୍ନ ଆସିଥାଇପାରେ, ଆଚ୍ଛା ପ୍ରବଚନରେ ତ ଏତେ କଥା କୁହାହେଉଛି, କାହିଁକି ପ୍ରଭୁପାଦ ସବୁ କହିନାହାନ୍ତି? ପ୍ରଶ୍ନ ଆସିଥାଇପାରେ, ଯେମିତି ଆମର ସେଦିନ ଆଲୋଚନା ହେଉଥିଲା ସର୍ବଧର୍ମାନ ପରିତ୍ୟଜ ଶ୍ଳୋକରେ, ସେଟା ଆଲୋଚନା ହେଉଥିଲା, ତ ପ୍ରଭୁପାଦ ସବୁ କହିନାହାନ୍ତି। ଆଚ୍ଛା ପ୍ରଭୁପାଦ ସିନା ସବୁ କହିନାହାନ୍ତି, ପ୍ରଭୁପାଦ ସିନା କହିନାହାନ୍ତି, ଆମେ କ'ଣ ସବୁ ଆଚାର୍ଯ୍ୟଙ୍କର ଷ୍ଟେଟମେଣ୍ଟ ପଢ଼ୁଛେ କି? ଦେଖନ୍ତୁ, ପ୍ରଭୁପାଦ କହିନାହାନ୍ତି ରଘୁନାଥ ଦାସଙ୍କୁ ସ୍ୱାଇଁ କହିଥିବେ, ପ୍ରଭୁପାଦ କହିନାହାନ୍ତି ସନାତନ ଗୋସ୍ୱାଇଁ କହିଥିବେ, ପ୍ରଭୁପାଦ କହିନାହାନ୍ତି ରୂପ ଗୋସ୍ୱାଇଁ କହିଥିବେ, ଆମେ ତ ସେମାନଙ୍କ କଥା କହୁଛୁ, ଆମେ ତ କାହା ମନ କଥା କହୁନୁ। ପ୍ରଭୁପାଦ କହିନାହାନ୍ତି ବ୍ୟାସଦେବ କହିଥିବେ, ପ୍ରଭୁପାଦ କ'ଣ ସବୁ କହିଛନ୍ତି ବୋଲି ମାନେ ଅଛି? ପ୍ରଭୁପାଦ କ'ଣ ପଦ୍ୟାବଳୀରେ ଯେତେ ଅଛି ରଚନା ରୂପ ଗୋସ୍ୱାଇଙ୍କର, ହଁ ପ୍ରଭୁପାଦଙ୍କ ପାଖରେ ବହୁତ କମ୍ ସମୟ ଥିଲା। ପ୍ରଭୁପାଦ ସେ କମ୍ ସମୟକୁ ନେଇକି ଜୀବର କେମିତି କଲ୍ୟାଣ ହେବ, ସେଇଥିପାଇଁ ଯାହା ଯାହା ମୁଖ୍ୟ ଜିନିଷଗୁଡ଼ାକ ସେ ଦେଇଦେଲେ। ହଁ, ତେଣୁ ପ୍ରଭୁପାଦ ଯାହା ଦେଇଛନ୍ତି ବହୁତ ବଡ଼ ଅମୂଲ୍ୟ ବସ୍ତୁ ଦେଇଛନ୍ତି, କିନ୍ତୁ ଆମେ ଯେଉଁ ଆଲୋଚନା କରୁଛେ ଆମର କୌଣସି ଯୋଗ୍ୟତା ନାହିଁ। ଆମେ ଯାହା ଆଲୋଚନା କରୁଛେ, ବିଭିନ୍ନ ଆଚାର୍ଯ୍ୟ, ଆମର ପ୍ରାମାଣିକ ଆଚାର୍ଯ୍ୟମାନେ, ପରମ୍ପରାର ଆଚାର୍ଯ୍ୟମାନେ ଯାହା ସବୁ ରଖିଛନ୍ତି ସେଇ ଜିନିଷ ନେଇ ଆମେ ଆଲୋଚନା କରୁଛେ ନା, ନହେଲେ ତ ଗୋଟିଏ ଶବ୍ଦ ବି ଆମେ କହିପାରିବାନି, କାରଣ ଆମର ଅନୁଭବ ନାହିଁ, ଭଗବାନ ବିଷୟରେ ଆମର ଜ୍ଞାନ ନାହିଁ, କ'ଣ ଆମେ କହିବା? ଭଗବାନଙ୍କର ଗୁଣ କହିଲେ ବି ଆଚାର୍ଯ୍ୟଙ୍କ କଥା କହିବାକୁ ପଡ଼ିବ, ଭଗବାନଙ୍କ ରୂପ କହିଲେ ବି ଆଚାର୍ଯ୍ୟ ଜୀବନ ଯାହା ଅନୁଭବ କରିଛନ୍ତି, ଯାହା ରଚନା କରିଛନ୍ତି, ବ୍ୟାସଦେବ ଯାହା ରଚନା କରିଛନ୍ତି, ସେଇଟା ହିଁ କହିବି, ମନରୁ କିଛି କହିପାରିବିନି, କ'ଣ ରୂପ ଆମେ ଦେଖୁଛେ କହିଲେ? ତେଣୁ ଆମେ ଯାହା ଶୁଣୁଛେ ଏଠି ବିଶ୍ୱନାଥ ଚକ୍ର ଠାକୁର ସେ କଥା କୁହନ୍ତି, କସ୍ୟଚିତ୍ ମୁଖାତ୍ ସୂତାନାଂ ତେସାଂ ପଶ୍ଚାତ୍ କଥନମ୍। ଯାହା ଆମେ ଶୁଣିଛେ କସ୍ୟଚିତ୍, କସ୍ୟଚିତ୍ ଶବ୍ଦ ବାହାର କୌଣସି ବ୍ୟକ୍ତିଙ୍କର ନୁହଁ, ଆଚାର୍ଯ୍ୟମାନଙ୍କର, ଆମର ପରମ୍ପରାର କଥା, ଧାରାରେ ଆସୁଥିବା ବୈଷ୍ଣବମାନଙ୍କର କଥା, ସେମାନଙ୍କ ମୁଖରୁ ଆମେ ଯାହା ଶୁଣୁଛେ ସେ ସେଇ କଥାକୁ କୀର୍ତ୍ତନ କଲେ ଏଇଟା ଚିତ୍ତ ଶୁଦ୍ଧ କରେ। ଆମେ ଭାବିବା ଉଚିତ ନୁହଁ ଯେ ଆମେ କଥା କହିବୁ କିଏ ଶୁଣୁନାହାନ୍ତି, କାହିଁ ସିଏ ଶୁଣୁନାହାନ୍ତି, ତାଙ୍କ ପସନ୍ଦ ହେଲାନି, ଆମେ କ'ଣ କାହାର ପସନ୍ଦ ପାଇଁ କଥା କହୁଛେ କି? କଥା କୀର୍ତ୍ତନ କରାଯାଏ କ'ଣ ପାଇଁ କହିଲେ? କଥା କୀର୍ତ୍ତନ କରାଯାଏ ଭଗବାନଙ୍କର ପ୍ରସନ୍ନ ବିଧାନ ପାଇଁ, କଥା କୀର୍ତ୍ତନ କରନ୍ତି ଭଗବାନଙ୍କର ପ୍ରସନ୍ନତା ପାଇଁ। ଆମେ ଯଦି ଭଗବାନଙ୍କ ପାଇଁ, ଭଗବାନଙ୍କ ପାଖରେ ମତି ରଖିକି ଭଗବାନଙ୍କର ପ୍ରୀତିବିଧାନ ପାଇଁ ଯଦି କଥା କୀର୍ତ୍ତନ କରୁଛେ, କେହି ପସନ୍ଦ କରନ୍ତୁ ନ କରନ୍ତୁ କିଛି କଥା ନାହିଁ, ସେଥିପାଇଁ ମହାରାଜ କୁହନ୍ତି ବା, ଗତକାଲି କହୁଥିଲି ନା ମହାରାଜ ସେଥିପାଇଁ କହିଥିଲେ, କହିଲେ ତୁମେ ଶୁଦ୍ଧ କଥା କହିବ, କେହି ଶୁଣୁ ନ ଶୁଣୁ କିନ୍ତୁ ସମସ୍ତେ ନିଶ୍ଚିତ ଶୁଣିବେ, ଯିଏ ଶୁଣିବ ସେ ଛାଡ଼ିପାରିବନି ଶୁଦ୍ଧ କଥା। କାହିଁକି? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ବାଣୀ ହେଉଛି ଏହା, କ'ଣ ହରିକଥାର ଅଭାବ ଅଛି କିନ୍ତୁ ଶୁଦ୍ଧ ହରିକଥାର ଅଭାବ, ହରିକଥା କ'ଣ ନାହିଁ କି ଜଗତ ସାରା? ଜଗତ ସାରା ଆପଣ ବର୍ତ୍ତମାନ ଦେଖୁନାହାନ୍ତି, ବର୍ତ୍ତମାନ ଆପଣ ଚ୍ୟାନେଲ ଦେଖିବେ, ସବୁ ଚ୍ୟାନେଲରେ ଅଛି, ୟୁଟ୍ୟୁବ୍ ମାରିବେ, ସବୁ ୟୁଟ୍ୟୁବ୍ରେ ପାଇବେ, ହରିକଥା କ'ଣ ନାହିଁ ଅଛି? ଶୁଦ୍ଧ ହରିକଥା, ଆଚାର୍ଯ୍ୟମାନେ ଯାହା କହିଛନ୍ତି ସେଇ ଜିନିଷ ଆଜ୍ ଇଟ୍ ଇଜ୍, ଶୁଣିବା ପାଇଁ ଭଲ ଲାଗିପାରେ ନ ଲାଗିପାରେ, ଆମକୁ ସେଇଟା ସୁହାଇପାରେ ନ ସୁହାଇପାରେ, ଆମକୁ ସେଇଟା କ'ଣ କ'ଣ କୁହାଯିବ ମାନେ ପସନ୍ଦ ହେଇପାରେ ନ ହେଇପାରେ, କିନ୍ତୁ ସିଦ୍ଧାନ୍ତ ସିଦ୍ଧାନ୍ତ, ସେଇଟା ଯଦି ଆମେ କହୁଛେ ତାହେଲେ ସେଇଟା ନିଜ ଚିତ୍ତଟା ଶୁଦ୍ଧ ହେବ। କାହିଁ ଶୁଦ୍ଧ ହେବ କହିଲେ? କାରଣ ଭଗବାନ ପ୍ରସନ୍ନ ହେବେ, ଭଗବାନ ପ୍ରସନ୍ନ ହେବେ, ଏବଂ ସେଇ କଥା ଯିଏ ଶୁଣିବ ତାର ବି ସ୍ୱୀକୃତିଟା ବଢ଼ିବ, ହରି ବୋଲ, ତାର ବି ସ୍ୱୀକୃତି ବଢ଼ିବ, ଭକ୍ତିମୁଖୀ ସ୍ୱୀକୃତି, ଧୀରେ 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 ତା ଅନ୍ତର ବି ଶୁଦ୍ଧ ହେବ, କୀର୍ତ୍ତନ କରିବା ଉଚିତ। ସେଥିପାଇଁ ସବୁ ଭକ୍ତମାନେ କିଛି କିଛି ଗୁଣ କୀର୍ତ୍ତନ କରିବା ଉଚିତ ଭଗବାନଙ୍କର, ଆମେ ଯାହା ଶୁଣୁଛେ ପରସ୍ପର ଭିତରେ, ଭକ୍ତଙ୍କର ତ ଜୀବନ ସେୟା ନା, ଭକ୍ତ ଜୀବନ କ'ଣ? ମଚିତା ମଦଗତ ପ୍ରାଣ ବୋଧେନ୍ତି ପରସ୍ପରମ୍, ବୋଧେନ୍ତି ପରସ୍ପରମ୍, ପରସ୍ପର ଭିତରେ ଏଇ ଭଗବାନ କଥା ଆଲୋଚନା କରିବା ଉଚିତ, ଚିତ୍ତ ଶୁଦ୍ଧ ହେବ, ନଚେତ୍ ହରିନାମ ବଳରେ ପାପ ହେବ, ସପ୍ତମ ଅପରାଧରା ହେବ, ଚିତ୍ତ ଶୁଦ୍ଧ ଅବିଦ୍ୟାଟା ଦୂର ହେବ କେମିତି? ଅବିଦ୍ୟା ଦୂର ହେବ ଏଇଭଳି, ବାସନାଟା ଦୂର ହେବ କେମିତି? ବାସନା ଦୂର ହେବ ଏଇଥିରେ, ଅଲଗା କୌଣସି ଉପାୟ ନାହିଁ। ଦେଖନ୍ତୁ କ'ଣ ଅଲଗା ସାଧନରେ ଏଇଟା ହୁଏନି, ଆମେ ଏଇ ପଏଣ୍ଟରେ ଶୁଣିଥିଲେ, ନ ଏକାନ୍ତିକମ୍ ତଦ୍ଧି କୃତେପି ନିଷ୍କୃତେ ମନ ପୁନଃ ଧାବଦି ଚେତ୍ ଅସତ୍ ପଥେଇ, ମନ ପୁଣି ଅସତ୍ପଥକୁ ଚାଲିଯାଏ, କିନ୍ତୁ ତତ୍କର୍ମ ନିରହାରମ୍ ଅଭିପ୍ସତମ୍ ହରେ ଗୁଣାନୁବାଦ ଖଳୁ ସତ୍ତ୍ୱଭାବନ, ଗୁଣ ଅନୁବାଦ, ଭଗବାନଙ୍କର ଗୁଣାନୁବାଦ କରିବା ଉଚିତ, ଖଳୁ ସତ୍ତ୍ୱଭାବନ। ସତ୍ତ୍ୱଭାବନ ଶବ୍ଦକୁ ବହୁତ ଆଚାର୍ଯ୍ୟଙ୍କ ଟିକା ମୁଁ ଆଜି ଦେଖୁଥିଲି, ଆଚାର୍ଯ୍ୟମାନେ କେତେ ସୁନ୍ଦର କଥା କହିଛନ୍ତି, ଯେଉଁ ଯେଉଁ ଆଚାର୍ଯ୍ୟ ସବୁ ଭାଗବତ ଯେଉଁ ଟୀକା ଅଛି, ଜୀବ ଗୋସ୍ୱାମୀ, ସନାତନ ସ୍ୱାମୀ, ଏସବୁ ସମସ୍ତଙ୍କ ଟୀକାକୁ ଦେଖୁଥିଲି, ବୀରରାଘ ଆଚାର୍ଯ୍ୟ, ବଂଶୀଧର ସ୍ୱାମୀ, ବିଶ୍ୱନାଥ ଚକ୍ର ଠାକୁର, ଶ୍ରୀଧର ସ୍ୱାମୀ, ପ୍ରାୟ ସମସ୍ତଙ୍କର ଗୋଟିଏ ଜିନିଷ ମାନେ ଦୁଇଟା ପଏଣ୍ଟ ଏଇ କହିଛନ୍ତି, ଯତ ଅସୁ ଖଳୁ ସତ୍ତ୍ୱଭାବନ ଚିତ୍ତଶୋଧକ, ଚିତ୍ତଶୋଧକ। ଜଣେ କହୁଛନ୍ତି, ହରେର ଗୁଣାନୁବାଦ ଏବ ଖଳୁ ନିଶ୍ଚୟନ ପ୍ରାୟଶ୍ଚିତମ, ହରିଙ୍କର ଗୁଣଗାନ କଲେ ହରିଙ୍କର ଗୁଣ ଅନୁବାଦ କରିବେ, ଗୁଣ ଅନୁବାଦ ମାନେ ଭଗବାନଙ୍କର ଗୁଣକୁ କୀର୍ତ୍ତନ କରିବା, ଗାନ କରିବା, ତଦ୍ୱାରା କ'ଣ ହୁଏ? ନିଶ୍ଚୟନ ହେବ ପ୍ରାୟଶ୍ଚିତ, ନିଶ୍ଚିତ ପ୍ରାୟଶ୍ଚିତ ହେବ, ଯତ ଅସୌ ଅତ୍ୟନ୍ତ ଅନ୍ତଃକରଣ ଶୋଧକ। ପ୍ରାୟ ଆଚାର୍ଯ୍ୟମାନେ ଏ ଦୁଇଟା ହିଁ ଲେଖିଛନ୍ତି, ଯଦିଓ ଅଲଗା ସେ ସତନ କରିବା ଉଚିତ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଅବିଦ୍ୟା ନାଶକ ଅତ୍ୟନ୍ତ ଅନ୍ତଃକରଣ ଶୋଧକ, ସରି ବିଶ୍ୱନାଶକ ଠାକୁର କହିଲେ, ସତ୍ୱଭାବନ ବାସନା ଅପି ନାଶକ ସତ୍ୱଶୋଧକ, ବାସନା ଯାହା ଅଛି ନାଶକ ତାକୁ ବି, ଆମର ବିଶ୍ୱାସ ନାହିଁ ବୋଲି ଆମେ ବୁଝିପାରୁନି, ସତ୍ୟଶୋଧକ ବାସନା ଅପି ନାଶ ଅବିଦ୍ୟାଟା ପୁଣି ଆସେ, ଅବିଦ୍ୟାଟା ସମ୍ପୂର୍ଣ୍ଣ ନାଶ ହେଇନି ନା, ବାରମ୍ବାର ଆସିବ। କାହିଁକି ଆମେ ଯେଉଁ ସ୍ଥାନରେ ଅଛେ ଏ ସ୍ଥାନଟା ହେଉଛି ରଜଗୁଣର ଅଧିକ ପ୍ରାବଲ୍ୟ ଏଠି ରହିଛି, ରଜ ଏବଂ ତମ ଗୁଣର ଅଧିକ ପ୍ରାବଲ୍ୟ ଏଠି ରହିଛି, ଗୁଣର ପ୍ରଭାବଟା ଆମ ଉପରେ ରହିଯାଉଛି ପ୍ରତି ସମୟରେ ରହିବ। ଆମେ ଶୁଦ୍ଧ ଭକ୍ତି କ'ଣ ସ୍ତରକୁ ଯାଇନେ ନା, କ'ଣ ପ୍ରେମ ପ୍ରାପ୍ତ ହେଲେଣି କି? ଅନ୍ଧାର କହିବେ ନା, ନା ନା ଦୀପଶିଖା ଜଳିଥିଲି ମୁଁ ଆଉ ଯିବିନି କହିବେ ନା? ଦୀପଶିଖା ଲିଭିଗଲା ମାନେ ଅନ୍ଧକାର ପୁଣି ଆସିଯିବେ। ଠିକ ସେଇଭଳି ହରେର ଗୁଣାନୁବାଦ, ଭଗବାନଙ୍କର ଗୁଣଗାନ, ଭଗବାନଙ୍କର ନାମ କୀର୍ତ୍ତନ, ଏଇଟା ଯଦି ବନ୍ଦ ହେଇଗଲା ପୁଣି ଅବିଦ୍ୟା ଆସିଯିବ। ସେଥିପାଇଁ ବାରମ୍ବାର ନାମ କରିବା ଉଚିତ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ବାରମ୍ବାର ବାରମ୍ବାର କରିବା ଉଚିତ। ଏଠି ଯେଉଁ କହିଛନ୍ତି ଅନୁକଥନମ, ସିଦ୍ଧ ସରି ଚକ୍ରତପାଦ କହିଛନ୍ତି ଅନୁକଥନମ ବାରମ୍ବାର କରିବା ଉଚିତ। ଅନୁଶବ୍ଦର ଅର୍ଥକୁ ପୁଣି ସେ ଆଣିଛନ୍ତି, କେତେ ଆଶ୍ଚର୍ଯ୍ୟ ମାନେ କେତେ ସ୍କ୍ରୁଟିନାଇଜ୍ କରି ରଚନା କରିଛନ୍ତି। ଅନୁଶବ୍ଦର ଅର୍ଥକୁ ସେ ପୁଣି କହୁଛନ୍ତି, ପଶ୍ଚାତ୍ ସାଦୃଶ୍ୟ ଅନୁ ଇତି ଅମର, ଅମରକୋଶରେ ଅନୁଶବ୍ଦକୁ ଦୁଇ ପ୍ରକାର ବ୍ୟାଖ୍ୟା ବହୁତ ଅଛି, ଏ ଦୁଇଟା ଅର୍ଥ ଆଣି କହୁଛନ୍ତି। ଅନୁକଥନମ ପଶ୍ଚାତ୍ ସାଦୃଶ୍ୟ ପରେ ପରେ, ଆଚାର୍ଯ୍ୟମାନେ ଯାହା କହିଛନ୍ତି ତାଙ୍କ ପରେ ସେ କଥାକୁ କହିବା, ସାଦୃଶ୍ୟ ସେଇଭଳି କଥା କହିବା, ଏଇଟା ହେଉଛି ଅନୁକଥନ। ନାମ ଆମେ ଯେଉଁ ନାମ କରୁଛେ ସେ ନାମ ନା, ଆମର ଆଚାର୍ଯ୍ୟମାନେ ଆପଣ ଦେଖୁନାହାନ୍ତି ଷଡ଼ଗୋସ୍ୱାମୀ କେଉଁ ନାମ କରୁଥିଲେ, ହରେକୃଷ୍ଣ ମହାମନ୍ତ୍ର କରୁଥିଲେ ନା, ତା ଭିତରେ ଦୁଇ ଚାରିଟା ପଦ କିଛି ଯୋଡ଼ି ଦେଉଥିଲେ, ସେଇ ତ ନାମ କରୁଥିଲେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେଇ ନାମ କରୁଥିଲେ, ଭକ୍ତି ବିନୋଦ ଠାକୁର ଯିଏ ଟୀକା ରଚନା କରିଛନ୍ତି ସିଏ ସେ ହରେକୃଷ୍ଣ ମହାମନ୍ତ୍ର କରୁଥିଲେ ନା, ଆଉ ଦୁଇ ଚାରିଟା ଶବ୍ଦ କିଛି ତାଙ୍କର ଥିଲା ଅଧିକା, ନାମଟା ସେୟା ସମସ୍ତଙ୍କର, ଆମେ ବି ସେଇ ନାମ କରୁଛେ ନା, ତ ନାମରେ ଏଇଟା ହେଉଛି ଫଳ। ସେ ପ୍ରମାଣ କ'ଣ, ପ୍ରମାଣ ବି ଅଛି, ପ୍ରମାଣ ହେଉଛି ନାରଦ ମୁନିଙ୍କ ପ୍ରସଙ୍ଗ ନାହିଁ, ଚୈତନ୍ୟ ଚରିତ୍ରମୃତ ସେ ପ୍ରସଙ୍ଗ ଅଛି। ନାରଦ ମୁନି ଯେଉଁ ଯାଇଥିଲେ ଦର୍ଶନ କରି 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 ଯାଉଥିଲେ, ସେ ଦେଖିଲେ ଯେଉଁ ବ୍ୟାଧକୁ, ନାରଦ ମୁନି ବ୍ୟାଧକୁ ଦେଖିଲେନି, ଗୁରୁଦେବ ସେ କଥା କେତେଥର କହିଛନ୍ତି, ବହୁତ କ୍ଲାସ୍ରେ କହିଛନ୍ତି ଗୁରୁଦେବ, କାହିଁ କହିଛନ୍ତି, କ'ଣ ଦରକାର, ଥରେ ତ କହିଦେଲେ ସରିଗଲା, ସେଇ ସେ କଥାକୁ ଗୁରୁଦେବ କାହିଁ କହିଛନ୍ତି, ସେଇ ସମୟରେ ତ କାହିଁକି ପ୍ରଶ୍ନ କରୁନାହାନ୍ତି ଗୁରୁଦେବ କାହିଁକି କଥାଟା କହୁଥିଲେ ବାରମ୍ବାର। ଆମେ ଯଦି କେଉଁ କଥା ରିପିଟ୍ କରିଦେଉ ତାହେଲେ ସମସ୍ତଙ୍କ ମନରେ ପ୍ରଶ୍ନ, ବାବା ଖାଲି ସେଇ ସେଇ କଥା କହୁଛନ୍ତି, ଦେଖୁନାହାନ୍ତି ସାଧାରଣତଃ ପ୍ରାୟ ବିଚାର ଆସିଯାଏ, ସେଇ ସେ କଥା କ'ଣ କହୁଛ, ଗୁରୁଦେବ ତ ସେଇ ସେ କଥା କହୁଥିଲେ କେତେଥର, କାହିଁକି ତ ପ୍ରଶ୍ନ କରିନାହାନ୍ତି ଗୁରୁଦେବ, ଗୁରୁଦେବ କ'ଣ ଆପଣ ସେଇ ସେଇ କଥା କହୁଛନ୍ତି, ଆଉ କିଛି ଜାଣିନାହାନ୍ତି କି? ଯଦି ପଚାରିଦେବେ କୌଣସି କାରଣବଶତଃ କିଏ, ଯଦି କେହି ତ ସାହସ ନାହିଁ କାହାର ପଚାରିବା ପାଇଁ, ଗୁରୁଦେବ ସାମ୍ନାରେ କିଏ କହିବ ସାହସ ନାହିଁ, ଯଦି କାହା ମନରେ ସେଭଳି ବିଚାର ଆସିଯିବ ଆରମ୍ଭ ହେଇଯିବ ତାପରେ ପ୍ରହାର। ତ ଅନୁକଥନଙ୍କୁ ହେଉଛି ବାରମ୍ବାର ସେ କଥା ଶୁଣିବା ଉଚିତ। ଏଇ କଥାରେ ଆମେ ଶୁଣୁଥିଲେ ମୃଗାରୀ ବ୍ୟାଧ, ମୃଗାରୀ ବ୍ୟାଧକୁ ନାରଦ ମୁନି କ'ଣ କହିଲେ, କହିଲେ ଠିକ ଅଛି ତୁମେ ଗୋଟେ ବିସ୍ତାର ବର୍ଣ୍ଣନା କରିଛନ୍ତି, ଗୁରୁଦେବ କହିଲେ କ'ଣ କିରେ ତୁ କ'ଣ ଏ ଜୀବଡ଼ାକୁ ମାରିଛୁ, କିଏ ମାରିଛି ଗୁଡ଼ାକୁ, ନା ଆଜ୍ଞା ମୁଁ ମାରିଛି, ସେ କ'ଣ କୁକୁଡ଼ା ପଡ଼ିଛି, ବାରହା ପଡ଼ିଛି, ମୃଗ ପଡ଼ିଛି, ଏସବୁ ପଡ଼ିଛି, କିଏ ମାରିଛି, ଆଜ୍ଞା ମୁଁ ମାରିଛି, କିରେ ତୁ ଏଗୁଡ଼ାକୁ ମାରୁଛୁ ତତେ କଷ୍ଟ ଲାଗୁନି, ନା ଆଜ୍ଞା ମୋତେ କଷ୍ଟ ଲାଗୁନି, ଏମାନଙ୍କ ଦେହରେ ସର ପଶିଥିବ, ଧାର ଧାର ରକ୍ତ ବହୁଥିବ, ତାକୁ ଦେଖିଲେ ମୋତେ କ'ଣ ଲାଗେ, ଆନନ୍ଦ ଲାଗେ। ଗୁରୁଦେବ ସେ କଥା କୁହନ୍ତି, ମୃଗାରୀ ବ୍ୟାଧ ଏଇଟା ଶାସ୍ତ୍ର ପ୍ରମାଣ ନା, ଚୈତନ୍ୟ ଚରିତ୍ରମୃତରେ ସେଇଟା ପ୍ରମାଣ, ସ୍କନ୍ଦପୁରାଣ ଏଇଟା ପ୍ରମାଣ, ସ୍କନ୍ଦପୁରାଣ ବୋଧେ କହିଲେ ସେ ଧାରଧାର ରକ୍ତ ବହୁତ ସେଇଟା ଦେଖିଲେ ମୋତେ ଭଲ ଲାଗେ। କିନ୍ତୁ ଦେଖନ୍ତୁ ନାମରେ କେମିତି ସମ୍ପୂର୍ଣ୍ଣ ମନ ଅଲଗା ଆଡ଼େ ଯିବ ନା, ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ପାପଟା କାହିଁକି ହୁଏ, ନାମ ବୋଲି ଯେଉଁ ପାପ ବୁଦ୍ଧି ହେଉଛି, ନାମ ସଠିକ୍ ହେଲେ ପାପ ହେବନି, ନାମ ବଳେ ପାପ ବୁଦ୍ଧି ଯେଉଁ ହେଉଛି ତା ମାନେ ନାମ ସଠିକ୍ ହେଉନି, ଏ ପଏଣ୍ଟରେ ଆମେ ଆଲୋଚନା କରୁଛେ, ଧ୍ୟାନ ଦେବେ, ନାମ ଯଦି ଠିକ୍ ହେଉଛି ପାପ ହେବନି, ବ୍ୟକ୍ତି ଭୁଲ କରିବନି, ନାମ ଯଦି ଠିକ୍ ହେଉନି ପାପ ହେବ। ମୃଗାରୀ ବ୍ୟାଧ କଥା ଦେଖନ୍ତୁ, ତାକୁ କହିଲେ ନା ଠିକ୍ ଅଛି ତୁ ଏ ଧନୁଷଟାକୁ ଆଗେ ଫୋପାଡ଼, ଧନୁଟାକୁ ଆଗେ ଫୋପାଡ଼, ସେ କ'ଣ କହିଲା, କହିଲା ଆରେ ବାବା ଭାରି ଚାଲାକ ଅଛନ୍ତି ତ,
जय श्री श्री गौर निताय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी की जय।
तो से प्रसंग आम समस्त जानते भक्त मैंने से मृगारे व्याध कौन कहले कहे ना ना मुझे धनुटा को भांगी फोपाड़ देवी तेल मोर कुटुंब किए पोष नारद मुनि कहे ना ना ठीक अच्छे तुम्हें फोपाड़ दि मु तुम्हें सब व्यवस्था करी या कहीकि चलीगले लीला समस्त जानते कि कह तात्पर्य तापर तो मृगारे व्याध सबकि फोपाड़ दे जहाँ थी धन समेत ब्राह्मण वैष्णव मान दान करदे गोटे लुगा पिंधिकी स्त्री सहित आँचिले तुलसी स्थापन कले चौरा तैयारी कले चारिपटे नाम संकीर्तन करके भ्रमण कले कीर्तन कले परिक्रमा कले किछि दिन परे नारद मुनि पुणी आसछन्दि बुलिया आसछन्दि कहा सहित पर्वत मुनि सहित आसछन्दि भ्रमण कर फेर समय हो नारद मुनि से समय पर्वत मुनि कहते पर्वत चल देखिए मोर भितर जन शिष्य अच्छी पर्वत कहते अच्छा आपंकर भितर शिष्य जंगल भितर पुणी शिष्य रखिंट ना जंगल भितर किए शिष्य हाँ चल देखिया कौन सी कर देखिया एत दिन है तो मंत्र दिहला नाम दिहला कौन करुच देखिया आसिले नारद मुनि और पर्वत मुनि आसिले आसुँच मृगारी देखिए कौन करुला समस्ते जानते कौन करुला मृगारी प्रहलाद कौन करुला कहल मृगारी कौन कर देखिकी नारद मुनि देखला कौन कला सी हाँ ठीक सुन सी देखुं कौन आगे नारद मुनि पर्वत मुनि देखिए आस कहीं गुरुदेव सब देखते खाली बसुच उठुच झाड़ू फुकुच किए कौन एम पर्वत में पचार कह क्यों तुम शिशु एम कौन हो कौन बसुच उठ ना चल तक जावा चैतन्य जोदा से स्पष्ट बर्णना है ना देखना कौन लिखाई दंडवत स्थाने पिपीलिकारे देखिया दंडवत स्थाने पिपीलिकारे देखिया वस्त्रे स्थाने झाड़ी पड़े दंडवत हैया वस्त्रे स्थाने झाड़ी पड़े दंडवत हैया दंडवत स्थान से गुरु को देख प्रणाम कर गुरु ताको सिखेले ना प्रणाम करू बोली सिखेले नारद मुनि खाली मंत्र देते कही ना गुरु को देखे प्रणाम कर ना कही ना ये ज्ञान आसला केमी अविद्या दूर है केमी नाम हूँ फल दंडवत स्थान में पिपिलिका देखिया देखु सब पिंपुड़ी आदि सब कीट मैंने सब चलाबुला कर देखिक प्रणाम करने तो गुरु को विचार करचार कर प्रणाम कले एगुड़ा सब मरीजी वस्त्र निज वस्त्र नहीं कि झाड़ू से कहते वस्त्र वस्त्रे स्थान झाड़ी पड़े दंडवत है वस्त्रे वस्त्र नहीं कि स्थान को झाड़ी दंडवत है नारद मुनि देखिए आश्चर्य पर्वत मुनि देखिक आश्चर्य नारद तो जानते पर्वत मुनि जान ना हटात देखिले गोटे जंगली लोकटा किंतु पर्वत मुनि देखुं से मृगारी जी से पूर्व मृगारी हो कि ना ताधर सब कौन अष्टसात्विक विकार सब प्रकाश पाँच प्रमाण से श्लोक अच्छी अष्टसात्विक विकार प्रकाश पाँच पर्वत मुनि देखिकी आश्चर्य गले पर्वत मुनि कहते अहो धन्य सी देवर्षे कृपया जस्य तत्क्षणात् नीचपि उत्पुलको लेभे लुब्ध कौरति मच्युत ओहो धन्य सी देवर्षे हे देवर्षि धन्य धन्य आपण को धन्य भगवान को धन्य भगवान का नाम को धन्य ये भी धन्य या भी धन्य कहीं कौन कृपया जस्य तत्क्षणात् जहाँ कृपा ताने आपण कृपा प्रकृत नारद कृपा नारद ही कृपा नाम ना नाम तो महिमाटा अच्छी आपण कृपा नीच अपि उत्पुलक लेभे लुब्धकर अति मच्युत नीच अपि अति नीच लुब्धक गोटे कौन शिकारी कि आज कौन है तार पुलक उत्पुलक लेभे गोटे पुलक अंग पूरा पुलकित हो अष्टसाधिक विकार प्रकाश पाँच नाम प्रभाव में शेष नारद मुनि कौन कहते हैं नारद मुनि कथा नारद बोले व्याध आश्चर्य नारद बोले व्याध নাহয় আশ্চর্য হরি ভক্তি হিংসা শূন্য হয় সাধু বর্জ হরি ভক্তি হিংসা শূন্য হয় সাধু বর্জ নারদ বলে ব্যাধই না হয় আশ্চর্য আশ্চর্য কোন হচ্ছ এটা হরিভক্তির মহিমা এটা মোর কৃপা নাই নারদ কোচন ইয়ে হচ্ছে ব্যাধ এলা ব্যাধ ব্যাধই না হয় আশ্চর্য হরিভক্তি হিংসা শূন্য হয় সাধু বর্জ্য হরিভক্তিঙ্কর এটা হচ্ছে প্রভাব ভগবানঙ্কর ভক্তিঙ্কর এটা হচ্ছে প্রভাব হরিভক্তি হিংসা শূন্য হিংসা শূন্য কারণ ইয়ে দিনে কোথা কোণ নারদ মুনি সেটি কহিল ইয়ে কোথা দিনে কোণ না সেমানক দেহরে জীব মানে পড়ছেন ছটপট হচ্ছেন সেমান দেহরে সর লাগিথিব ধার ধার হয়ে রক্ত বহুথিব তাকে দেখলে মতো ভারি খুশি লাগুছি ভারি আনন্দ লাগুছি কিন্তু সেই জীব জয় শ্রী শ্রী গণিতায় শ্রী শ্রী কৃষ্ণ রাম শ্রী শ্রী জগন্নাথ প্রদেশ সেই জীব যে এইভাবে দিনে কোথা ধার ধার রক্ত বহুথিব ছটপট হুথি সে অবস্থা দেখলে যাহাকে আনন্দ লাগুতলা খুশি লাগুতলা কিন্তু সে আজ গোটে ছোট পিম্পুড়ি বি মারিয়া পিন চাহুনি দেখ ইয়ে হচ্ছে ভক্তির মহিমা নারদমুনি কুচান ভগবত দেখলে তো এটা হচ্ছে ভক্তির মহিমা হরিভক্তি হিংসা শূন্য হয় সাধু বর্জ্য হরিভক্তি দ্বারা হিংসা শূন্য হয়ে যাচ্ছে সেই সাধু বর্জ্য সাধু শ্রেষ্ঠ হয়ে যাচ্ছে কেউ পয়েন্টে আমি আলোচনা করছে নাম করা দ্বারা ভক্তি দ্বারা অবিদ্যা বাসনা দূর হয়ে যায় এই পয়েন্টে আমি আলোচনা করছি তা অবিদ্যা যোগু বাসনা আসে বাসনাকে পূর্ণ করা কর্ম করে সে কর্মটা পাপ কর্মরে পর্যবেসিত হয়ে যায় কর্ম তো থার্ড স্টেজ কিন্তু আগে হল অবিদ্যা অজ্ঞানতা যোগু সে কোণ কামনা বাসনার বশবর্তী হয়ে যায় তেমন হরিভক্তি ভক্তির ফল হচ্ছে এটা নামর ফল হচ্ছে এ নাম গেলে কোণ হব এই যে অবিদ্যা এবং বাসনা এই বাসনা পর্যন্ত বি নষ্ট হয়ে যায় শুদ্ধ নামরে আর বাসনা নষ্ট হলে পাপ পাপর নাম করা দ্বারা যে পাপ কর্মর প্রায়শ্চিত হয়েছি এটা কিছু গোটে বড় কাম নুহ এটা গোটে বড় মহিমা নুহ নাম কলা মানে পাপর প্রায়শ্চিত হবে এটা হচ্ছে অতি সাধারণ বস্তু হৃদয় শুদ্ধ হয়ে যাচ্ছে যেটি পাপর প্রায়শ্চিত কথা কোণ কুয়া যাব গোটে নামরে কোটি জন্মর পাপর প্রায়শ্চিত হয়ে যায় শুনলে বা তেমন নাম দ্বারা পাপর প্রায়শ্চিত সেটা বড় কথা নুহ বড় কথা হচ্ছে হৃদয় শুদ্ধ হয়ে যায় ঠিকসে নাম করা উচিত তেমন অবিদ্যা আমি যা শুনলে নাম জপ এবং ভক্তি দ্বারা অবিদ্যা এবং পাপ করা ইচ্ছাটা এটা নষ্ট হয়ে যায় তাহলে প্রশ্ন আসবে ঠিক আছে যদি নষ্ট হয়ে যাচ্ছি তাহলে ভক্তঙ্কর তো বেড়ে বেড়ে পাপ হয়ে যায় ভক্তান বেড়ে বেড়ে পাপ করে দিকে সেইটি কোণ কুহযাব সেইটি কোণ সিদ্ধান্ত আসব সে কথা শুনে যাচ্ছি অনর্থ নিবৃত্তি স্তরের বি অনর্থ দামর সব নিবৃত্তি হিন না সেই স্তরের জনে ভক্তর বি বেড়ে বেড়ে পাপ সে করে নপারে কিন্তু বাসনাটা থাকে প্রবৃত্তিটা তার থাকে ভক্ত পাপ ন করে পারে কিন্তু বাসনাটা তার অছি সেই সে বস্তু দেখলা মানে সেই বাসনাটা তার জাগ্রত হয়ে যাব তাকে সে গোটা দবাইকি রাখিছি না এটা কলে অপরাধ হবরে বাপা এটা কলে পাপ হবরে বাপা ওটা জাশুনে খালি দবাইকি রাখিছি কিন্তু সে বাসনাটা রয়েছে কী অনন্ত জন্ম ধরি বা সে বহির্মুখ হয়েছিল অনন্ত জন্ম ধরি যেহেতু সেই সে কর্মর বশবর্তী হয়েছিল সে বাসনাটা রহব কি না গীতার সে শ্লোক না সে শ্লোকটা আমার কো সে শ্লোকটা ভুলি গেলি পুষ্পর যেমি বায়ু যেমি কোণ সুগন্ধকে নিয়ে যায় সেভাবে বাসনাটা নিয়ে আসে জীবাত্মা কোণ সে শ্লোক ভুলি গেলি বায়ুর গন্ধা নিবাস আরম্ভটা কোণ দেখি নেবে বায়ুর গন্ধা নিবাস কোণ তার আরম্ভটা মনে আছে কাহার কাহারি মনে নাই বা যে তো প্রবচন দেব সে পড়ি আমি কম পড়ু না কোণ সমস্ত ভাবনা তো ইয়া যে প্রবচন দেব সি ঘোষিক মুখস্থ করিয়া দরকার আমার দরকার নাই সমস্ত ভাবন দিয়া বায়ুর গন্ধা নিবাস সে শ্লোক পড়ে নাই কাহু দোষ দেউনি কিন্তু সমস্তে জাঁয়া উচিত পড়া উচিত পদ্মপ্রাণ কথা আছে হ্যাঁ পাইলে
हाँ 15 अध्याय 8 नंबर श्लोक कौन आरंभ है शास्त्र कथा अच्छी हाँ 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 बोल सु जच्छपि क्रामदीश्वर जच्छपि उत्ति क्रामदीश्वर से तार आरंभ कौन भूल जाऊँ 15 8 शरीर जदवापनोति जच्छपि क्रामदीश्वर गृहीतानि संजाति वायुर्गंधा निवासयात् गृहीतानि संजाति वायुर्गंधा निवासयात् 15 8 शरीर जदवापनोति मोटा सब प्राय मुझे देखुची मोर मन पड़े कि कहती से मन पड़ा शरीर जदवापनोति जच्छपि क्रामदीश्वर गृहीतानि संजाति वायुर्गंधा निवासयात् ସେଥି ଆମର ଗୁରୁଦେବ କୁହନ୍ତି ଗୋଟେ କଥାରେ କହିଥିଲେ ପ୍ରବକ୍ତା ପାଖରେ ବି ଜଣେ ବସିବା ଦରକାର ମନେ ପକେଇବା ପାଇଁ ଶୁଣିଛନ୍ତି ଗୁରୁଦେବଟା କହିବା ଶୁଣିଛନ୍ତି ପ୍ରଭୁ ପ୍ରବକ୍ତା ପାଖରେ ଜଣେ ବସିବା ଦରକାର ମନେ ପକେଇବା ପାଇଁ ସବୁ ଯାହା ମନେ ପଡ଼ିବ ବୋଲି ସେ ମାନେ ନାହିଁ ଗୁରୁଦେବ ଲେକ୍ଚର୍ ଗୁଡ଼ା ଶୁଣିଛି ମହାରାଜ ସେଟା କହିଛନ୍ତି ମହାରାଜ ବେଳେବେଳେ ପଚାରନ୍ତି ଯେ ଶ୍ରୀ ଶ୍ରୀ ବର୍ଣ୍ଣିତା ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ତେଣୁ ଭଗବାନ ସୁଖ ନିଦ୍ରା ଯାଆନ୍ତୁ ଆସନ୍ତାକାଲି ତ ଏକାଦଶୀ ଅଛି ତେଣୁ ଭଗବାନ ପାଖରେ ଆମେ ପ୍ରାର୍ଥନା କରି ଆମର ବି ଆସନ୍ତାକାଲି ଏକାଦଶୀ ସମସ୍ତଙ୍କର ମନ ଭଗବାନ ପାଖରେ ଲାଗୁ ତେଣୁ ଆଜି ଭଗବାନଙ୍କର ସୁଖ ନିଦ୍ରା ପାଇଁ ସମସ୍ତେ ଭଗବାନ ପାଖରେ ନିବେଦନ କରିବା ଉଚିତ ପ୍ରାର୍ଥନା କରିବା ଉଚିତ କ'ଣ କହୁଥିଲି ଅନର୍ଥ ନିବୃତ୍ତି ସ୍ତରରେ ବି ଜଣେ ଭକ୍ତର କ'ଣ ହେଇଥାଏ ନା ପୂର୍ବକାଳୀୟ ପାପ ସହିତ ତାର ସମ୍ବନ୍ଧଟା ଥାଏ ସେ ଯେଉଁ ବାସନାଟା ତାର ଥାଏ କାହିଁକି କାରଣ ଶରୀରରେ ସିନା ଭକ୍ତି ସିନା ବର୍ତ୍ତମାନ ଯାଜନ କରୁଛେ ସିନା ଭକ୍ତି କିନ୍ତୁ ମନଟା କ'ଣ ସବୁ ସମୟରେ ଭକ୍ତିରେ ରହୁଛି କି ମନ ତ ବିକ୍ଷିପ୍ତ ହେଇକି ରହିବ ନା ମନଟା ଯେଉଁ ବିକ୍ଷିପ୍ତ ହେଇକି ରହୁଛି ସେଇଟା ପୂର୍ବର ବାସନା ସହିତ ଯୁକ୍ତ ହେଇକି ଥାଏ ସେ କଥାଟା ଆମେ ବାରମ୍ବାର ଶୁଣୁଛେ ଏଇଟା ନୂଆ ବିଜନେସ୍ ଆରମ୍ଭ କରୁଛେ ଶୁଣିନଥିଲି କି ଏଇଟା ନୂଆ ବିଜନେସ୍ଟା କ'ଣ କି ନୂଆ ବିଜନେସ୍ଟା ହେଉଛି ମନକୁ ବିଶ୍ୱବାସନାରୁ ନିବୃତ୍ତ କରିକି ଭଗବାନ ପାଖରେ ଲଗେଇବା ଏଇଟା ହେଉଛି ନୂଆ ବିଜନେସ୍ ସେଇଥିରେ ଆମକୁ କଷ୍ଟକର ହେଉଛି ଆଉ ପୁରୁଣା ବିଜନେସ୍ ଯଦି କୁହାହବ କରିଦେବା ସହଜରେ କାହିଁକି ସେ ବିଜନେସ୍ କରିକିରି ଆସିଛେ ନୂଆ ବିଜନେସ୍ କରିବା ଏଇଟା କଷ୍ଟ ନା କ'ଣ ମନ ପାଇ ହେଉଛି ହଜି ବଗୁଛି ତେଣୁ ନୂଆ ବିଜନେସ୍ଟା କଷ୍ଟ ଭଗବାନଙ୍କର ଭକ୍ତି କରିବା ଏଇଟା ନୂଆ ବିଜନେସ୍ ସାଧୁରୁ କହିବେ ଉଠ 3:30 ଉଠ ମଙ୍ଗଳାରତୀ ଆସ ସ୍ନାନ କର ଏ କର ସେ କର ବସିକି ଜପ କର ନୂଆ ବିଜନେସ୍ ଭାରି କଷ୍ଟ ହବନି ଏଗୁଡ଼ା କେବେ କରିନି ତ ମନଟା ଆମର କ'ଣ ହେଇଥାଏ ପୂର୍ବ ପାପମୟ ବୃତ୍ତିକୁ ଚିନ୍ତନ କରୁଥାଇପାରେ ଏଣେ ଭକ୍ତିରେ ବି ଲାଗିଥାଇପାରେ ଏଣେ ପାପ ଚିନ୍ତା ବି କରୁଥାଇପାରେ ଦେଖନ୍ତୁ ଏଇଟା ପ୍ରତି ସାଧକଙ୍କର ଏଇଟା ହୁଏ କେହି ସ୍ୱୀକାର କରନ୍ତୁ କି ଅସ୍ୱୀକାର କରନ୍ତୁ ଏଇଟା ସିଦ୍ଧାନ୍ତ କେହି ଅସ୍ୱୀକାର କରିପାରିବେ ନା ନିଜକୁ ନିଜେ ପଚାରନ୍ତୁ ଭକ୍ତି ଯାଜନ କଲେ ବି ମନଟା ବେଳେବେଳେ ପାପ ଆଡ଼କୁ ଯାଏ କାହିଁକି ବୃତ୍ତିଟା ରହିଛି ନା ପୂର୍ବରୁ ତେଣୁ ଯଦି ଶୁଦ୍ଧ ଭକ୍ତି କରାଯାଏ ସିଦ୍ଧାନ୍ତ ହେଉଛି ଏହା ନାମରେ ଏଇଟା ରହିଛି ଯଦି ଶୁଦ୍ଧ ନାମ କରାଯାଏ ନିରପରାଧ ନାମ କରିବେ ଶୁଦ୍ଧ ନାମ କରିବେ ତାହେଲେ କ'ଣ ହେବ ଏ ଅନର୍ଥ ଗୁଡ଼ା ସବୁ ଧୀରେ ଧୀରେ ନିବୃତ୍ତି ହେବ ସେତେବେଳେ ବ୍ୟକ୍ତି ଯଦି ବି ସେ ପାପକୁ ତ୍ୟାଗ କରିଦିଏ ଏବଂ ଶୁଦ୍ଧ ସଂକଳ୍ପ ନେଇକି ଯଦି ସେ ନାମ କରେ ତାହେଲେ ଧୀରେ 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 ସେଥିରୁ ସେ ଦୂରେଇ ଯାଏ ପାପର ଛାୟା ବାସନା ସେଇଟା ମଧ୍ୟ ଲୁପ୍ତ ହେଇଯାଏ କିନ୍ତୁ ଏଇଟା ବହୁତ କଷ୍ଟ ଏଇଟା ସହଜ ନୁହଁ ସହଜ ନୁହଁ ସେଇଥିପାଇଁ ତ କୁହାଯାଏ ନା ବେଳେବେଳେ ଅଜ୍ଞାତ ସାର ମଧ୍ୟ ପାପ ହେଇଯାଏ ଭକ୍ତର ପାପ କାହିଁକି ନାମଟା ଏଇ ଯେଉଁ ଅପରାଧଟା ରହିଲା କହିଲେ 7 ନମ୍ବର ଅପରାଧଟା ଭକ୍ତମୟ ବା ଜରୁରୀ ବେଶୀ ଭକ୍ତମୟ ବହୁତ ଜରୁରୀ ଏଇଟା ବାହାର ଲୋକଙ୍କ ପାଇଁ ନୁହଁ ନହେଲେ ଆମେ କଥା ଆରମ୍ଭରୁ ଶୁଣିଥିଲେ ନା ମହାପ୍ରଭୁତ ଆସିଛନ୍ତି 500 ବର୍ଷ ପୂର୍ବରୁ ନାମ ଅପରାଧ ରଚନା ହେଇଛି 5000 ବର୍ଷ ପୂର୍ବରୁ ଏ ଭକ୍ତଙ୍କୁ ଶୃଙ୍ଖଳିତ କରିବା ପାଇଁ ସାଧାରଣ ଲୋକ ତ ନାମ ଜାଣିନାହାନ୍ତି ନା ଆମର ମହିଳା ଜାଣିନାହାନ୍ତି ସେମାନେ କ'ଣ ଶୃଙ୍ଖଳିତ ହେବେ ଭଗବାନ ଶୃଙ୍ଖଳିତ ହେବା ଉଚିତ ନା ନଚେତ ବେଳେବେଳେ କ'ଣ ହୁଏ ବେଳେବେଳେ ପୂର୍ବ ମାନେ ଭକ୍ତ ବି ପାପ କରିଦିଏ ପ୍ରାୟ କାହିଁକି ତାର 2 କାରଣ ଭକ୍ତର ବି ବେଳେବେଳେ ପାପ ହେଇଯାଏ ପୂର୍ବର ପ୍ରବୃତ୍ତି ପ୍ରଥମ କାରଣ ଦ୍ୱିତୀୟ ହେଉଛି ଅସତ୍ସଙ୍ଗ ପୂର୍ବର ପ୍ରବୃତ୍ତି ଏବଂ ଅସତ୍ସଙ୍ଗ ସେ ପାପ କରିଦେବ
ସେଇ ଷ୍ଟେଜରେ ଯଦି ସେ ସଚେତନ ନ ହେଲା, ଯଦି ସାଧୁସଙ୍ଗ ନ କଲା, ତାହେଲେ କ'ଣ ହବ? ସେଟା ତାର ପୁଣି ଅଭ୍ୟାସରେ ପଡ଼ିଯିବ। ଅଭ୍ୟାସରେ ପଡ଼ି କ'ଣ ହବ? ସେ ପୁଣି ଭକ୍ତି ମାର୍ଗରୁ ପୁଣି ବିଚ୍ୟୁତ ହେଇଯିବ। ସେମିତି ଭକ୍ତ ପ୍ରାୟ ଆପଣ ଦେଖିଥାଇ ପାରନ୍ତି, କେହି କେହି ଦେଖୁନାହାନ୍ତି, ବହୁତ ଭକ୍ତ ଆମେ ଦେଖିଛୁ, ସେ ଗୁରୁ ଗ୍ରହଣ କରିଥିବେ, ନାମ କରୁଥିବେ, ଦୀକ୍ଷା ନେଇଥିବେ, ସବୁ କରିଥିବେ, କିନ୍ତୁ ଏମିତି ସମୟ ଆସିବ ସେ ପୁଣି କୁଆଡ଼େ ଯେମିତି ଆସି ମିଶିଥିବେ, ସେ ସ୍ରୋତ ବେଗରେ ଯେମିତି ସବୁ ଆସିକି କାଠି ଗୁଡ଼ା ସବୁ ମିଶିଯାଆନ୍ତି, ସେଭଳି ସେ ଆସି ମିଶିଥିବେ, ପୁଣି କିଛି ଦିନ ପରେ ପୁଣି ବିଛିନ୍ନ ହେଇ କୁଆଡ଼େ ପଳେଇଥିବେ, ଗଲୁ କୁଆଡ଼େ? ଭକ୍ତିରୁ ପୁରା ଭକ୍ତିକୁ ତ ଛାଡ଼ି ଦେଇଥିବେ, ଯେତିକି ଭକ୍ତି କରିଛନ୍ତି ସେଟା କ୍ଷୟ ନାହିଁ, ସେଟା ରହିଲା, ସେଟା ସଞ୍ଚିତ ହେଇକି ରହିଲା। କିନ୍ତୁ ଭକ୍ତି ମାର୍ଗକୁ ଆସିକି ତ ଚିତ୍ରଟା ଶୁଦ୍ଧ କରିବାର ଥିଲା ନା, ବାସନାକୁ ତ ଦୂରେଇବାର ଥିଲା ନା, ପ୍ରେମ ପାଇବା ପାଇଁ ତ ପ୍ରୟାସ କରିବାର ଥିଲା ନା, କିନ୍ତୁ ସେମାନେ ପୁଣି କାହିଁକି ବିଚ୍ୟୁତ ହେଇଗଲେ? କାରଣ କ'ଣ? କାରଣ ହେଉଛି ଦୁଇଟା, ଗୋଟେ ହେଉଛି ପୂର୍ବର ଯେଉଁ ବାସନା, ଏବଂ ଦ୍ୱିତୀୟ ହେଉଛି ଅସତ୍ସଙ୍ଗ। ସେଭଳି କେତେ ଭକ୍ତ ଆମେ ପ୍ରଚାର ଯେତେବେଳେ ଯାଉ ସେ ସେ ସ୍ଥାନମାନଙ୍କୁ ଗଲେ, ସେଇ ଭକ୍ତମାନଙ୍କ ଅବସ୍ଥାକୁ ଦେଖିଲେ ଭାରି କଷ୍ଟ ଲାଗେ, ଦୁଃଖ ଲାଗେ। ଆରେ ଏମାନେ ଭକ୍ତି କରୁଥିଲେ, ଦିନେ ଭକ୍ତି ମାର୍ଗରେ ଥିଲେ, କିନ୍ତୁ ଛାଡ଼ିକି ବର୍ତ୍ତମାନ କ'ଣ ହେଇଛନ୍ତି? କାହିଁକି? ଏଇଥିପାଇଁ ସେ କଥା କହୁଛନ୍ତି। ତେଣୁ ଭକ୍ତ ବେଳେବେଳେ ଏଇଭଳି ଯେଉଁ ପାପ କରିବ ସେ, ଏଇଟା ହେଉଛି ଆଚ୍ଛା, ପାପ କରିକି ପୁଣି ମନକୁ ସେ ଦୃଢ଼ କରିନିଏ। କ'ଣ ଦୃଢ଼ କରିନିଏ? ଏ ପଏଣ୍ଟରେ ଆମେ ଆଲୋଚନା କରୁଛେ, ସପ୍ତନାମ ଅପରାଧଟା ମନକୁ ଦୃଢ଼ କରିନିଏ। କ'ଣ ସପ୍ତନାମ ଅପରାଧଟା ଯାହା ରହିଲା, କ'ଣ ସାଧାରଣ ଅପରାଧ? କ'ଣ ନାମ ବଳେ ପାପ ବୁଦ୍ଧି, ସେ ବିଚାର କ'ଣ? ହଁ, ନାମ ମୁଁ ତ କରୁଛି, ପାପ ହେଲେ ହେଲା, ଅସୁବିଧା କ'ଣ ଅଛି? ନାମ ତ କରୁଛି, ନାମ କରିକି ପୁଣି ପାପଟାକୁ ଖେଳନ କରିଦେବିନି କି? ଏଇଟା ହେଉଛି ନାମ ବଳେ ପାପ ବୁଦ୍ଧି। ପୂର୍ବ ସଂସ୍କାର ବଶତଃ, ପୂର୍ବ ବାସନା ବଶତଃ ସେ ପାପ କରେ, ଆଉ ସେଇଟା ଅସତ୍ସଙ୍ଗ ବଶତଃ ବେଳେବେଳେ ହେଇଯାଏ, ସେ ବାସନାରେ ରହିଛି। କିନ୍ତୁ ଅସତ୍ସଙ୍ଗ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଅସତ୍ସଙ୍ଗ ହେଲେ କ'ଣ ହୁଏ? ଭଜନରେ, ସାଧନରେ ଆମକୁ କ'ଣ ଦୃଢ଼ କରିବା ପାଇଁ ସେ ସୁଯୋଗ ଦେବନି, ଅସତ୍ସଙ୍ଗରେ ଏଇଟା ହେଉଛି ପରିଣତି। ଆମେ ଯେଉଁ ସାଧନ କରୁଛେ, ଯେଉଁ ଭଜନ କରୁଛେ, ବା ଭଗବାନଙ୍କର ଯେଉଁ ଭକ୍ତି ମାର୍ଗରେ ଆମେ ଯେଉଁ ମାଧ୍ୟମରେ ଯାଉଛେ, ଯେଉଁ ସାଧନ କରିକି ଯାଉଛେ, ସେଇ ସେ ସାଧନରେ ଆମକୁ ଦୃଢ଼ ହେବା ପାଇଁ ସେ ଦେବନି ଅସତ୍ସଙ୍ଗଟା। ଏଇଟା ହେଉଛି ବହୁତ ବଡ଼ କ୍ଷତି, ସାଧକମାନେ ଭାରି ସିରିୟସ୍ ହେବା ଉଚିତ। ସେଇଥିପାଇଁ ତ କୁହାହେଉଛି ନା, ନିଜର କିଛି ଯୋଗ୍ୟତା ନାହିଁ, କେବଳ ସାଧୁଗୁରୁ ହିଁ ଆମର କ'ଣ ଭରସା, ଆମେ ତାଙ୍କ ପାଖରେ ହିଁ ଶରଣାପନ୍ନ ହେବା ଉଚିତ, ନଚେତ ଅସତ୍ସଙ୍ଗ ତ ହେଇଯିବ ଯେକୌଣସି ମୁହୂର୍ତ୍ତରେ, ହେବ ତ ଆଉ ଯେକୌଣସି ମୁହୂର୍ତ୍ତରେ, କ'ଣ ପ୍ରତି ମୁହୂର୍ତ୍ତରେ ହିଁ ଅସତ୍ସଙ୍ଗ ହେଉଛି। ମନ ଫାଙ୍କା ରହିଲା ମାନେ ଅସତ୍ସଙ୍ଗ ହେବ, ସେବା ନାହିଁ ମାନେ। ସେଇଥିପାଇଁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କ'ଣ କୁହନ୍ତି? ମୁଁ ହେଉଛି ସବୁଠୁ କ'ଣ ଏଭଳି ବ୍ୟକ୍ତି, ଏଭଳି ମୁଁ ନିଷ୍ଠୁର, ନିଷ୍ଠୁର ବ୍ୟକ୍ତି, ମୁଁ କାହାକୁ ଗୋଟିଏ ମୁହୂର୍ତ୍ତ ବି ଫାଙ୍କା ଦେବା ପାଇଁ ଚାହେଁ ନା, କାହାକୁ ଗୋଟିଏ ମୁହୂର୍ତ୍ତ ଫୁରସତ ଦେବା ପାଇଁ ଚାହେଁ ନା। ଫୁରସତ ଦେଲା ମାନେ ଇଏ ହେଉଛି ଦୁଷ୍ଟ ମନ, ମନ ଦୁଷ୍ଟ, ସେ ତାର ବାସନା ଗୁଡ଼ାକ ରହିଛି ନା ଜନ୍ମ ଜନ୍ମ ଧରି, ସେଥିପାଇଁ ସେ ବେଳେବେଳେ ଭୁଲ କାମ କରିଦିଏ। ଦେଖନ୍ତୁ ଭକ୍ତିବିନୋଦ ଠାକୁର କହୁଛନ୍ତି, ହରିନାମ ସିନ୍ଦାବନ କ'ଣ କହିଛନ୍ତି ଦେଖନ୍ତୁ ୟା ଉପରେ,
ଯଦି କଭୁ ପ୍ରମାଦେ ଘ ଟଏ କୋନ ପାପ, ଯଦି କଭୁ ପ୍ରମାଦେ ଘ ଟଏ କୋନ ପାପ, ଭକ୍ତ ତବୁ ନାହିଁ ସହେ ପ୍ରାୟଶ୍ଚିତ ତାପ, ଭକ୍ତ ତବୁ ନାହିଁ ସହେ ପ୍ରାୟଶ୍ଚିତ ତାପ, ସେ ପାପ କ୍ଷଣିକ ନାହିଁ ପାଏ ଅବସ୍ଥିତି, ସେ ପାପ କ୍ଷଣିକ ନାହିଁ ପାଏ ଅବସ୍ଥିତି, ନାମର ସେ ଭେସେ ଯାଏ ନା ଦେୟ ଦୁର୍ଗତି, ନାମର ସେ ଭେସେ ଯାଏ ନା ଦେୟ ଦୁର୍ଗତି।
ଭକ୍ତିବିନୋଦ ଠାକୁର ହରିନାମ ସିନ୍ଦାବନ କଥା ଲେଖିଲେ, ଅଜ୍ଞତାବଶତଃ ଯଦି ହେଇଯାଉଛି ତାହେଲେ କିଛି ଅସୁବିଧା ନାହିଁ, ଜାଣିଶୁଣି କଲେ ଅସୁବିଧା, ପାପ ଅଜ୍ଞାନ ଅବସ୍ଥା ତ ଭକ୍ତର ଯଦି ଅଜ୍ଞାନ ଅବସ୍ଥା, ଯେମିତି ଅଜ୍ଞାନ ଅବସ୍ଥା ଆମେ ରାସ୍ତାରେ ଯାଉଛେ ପାଦ ଦ୍ୱାରା କେତେ ଜୀବ ମରିଯାଉଛନ୍ତି, ମରୁଛନ୍ତି କି ନାହିଁ, ପାପ ହେଉଛି କି ନାହିଁ, ଏଇଟା ଅଜ୍ଞାନ ଅବସ୍ଥା ହେଉଛି। ସାଧାରଣ ଜୀବର ସେଇ ପାପଟା ହେଉଛି ଅଜ୍ଞାନ ଅବସ୍ଥା, କିନ୍ତୁ ତାକୁ ସେଇଟା ପାପ ଲାଗିଯିବ, ଭକ୍ତର ସେଇଟା ପାପ ହେବନି। ଭକ୍ତ ନାମ କରୁଛି ବା, ସାଧାରଣ ଲୋକ ଯଦି ଚାଲି ଯାଉଛନ୍ତି ପାଞ୍ଚ ପ୍ରକାର ଯେଉଁ ପାପ ରହିନି ନା, ପଞ୍ଚସୁନା ପାପ, କଣ୍ଡନୀ ପେଷଣୀ ଚୁଲି ଉଦ୍କୁମ୍ଭୀ ଚମାର୍ଜନୀ, ପଞ୍ଚସୁନା ଗୃହସ୍ଥସ୍ୟ ତାହା ବି ସ୍ୱର୍ଗଂ ନ ବିନ୍ଦତି, ଶ୍ରୁତି ଶାସ୍ତ୍ର ପ୍ରମାଣ ରହିଲେ ପାଞ୍ଚଟା ଜାଗା ଯେଉଁ ପାପ ହେଉଛି ଏଇଟା ଅଜାଣତ ରହୁଛି। ଅଜାଣତ ଯେଉଁ ପାପ ହେଇଯାଉଛି ସେଇଟା ଅଜାଣତରେ, କିନ୍ତୁ ଅଜାଣତରେ ହେଲେ ବି ଯିଏ ଭକ୍ତି ମାର୍ଗକୁ ଆସିନି, ଯିଏ ଭକ୍ତି କରୁନି ତାକୁ ସେ ଭୋଗିବ। ଭକ୍ତର ଯେଉଁ ଅଜାଣତରେ ସେ ପାପ ହେଇଯାଏ ତା ପାଇଁ କିଛି ଭୋଗିବା ପାଇଁ ପଡ଼ିନି, ସେଥିପାଇଁ କହୁଛନ୍ତି ଯଦି କଭୁ ପ୍ରମାଦେ ଘଟାଏ କ'ଣ ପାପ, ପ୍ରମାଦେ ଅଜ୍ଞାନ ଅବଶ୍ୟତ ଅଜାଣତରେ ଯଦି କୌଣସି ପାପ ହେଇଯାଏ, ଭକ୍ତ ତବୁ ନାହିଁ ସହେ ପ୍ରାୟଶ୍ଚିତ ତାପ, ଭକ୍ତକୁ ପ୍ରାୟଶ୍ଚିତ କରିବା ପାଇଁ ପଡ଼େ ନା କି ପ୍ରାୟଶ୍ଚିତ ତାପ ସହିବା ପାଇଁ ପଡ଼େ ନା, ସେ ପାପର ଫଳ ବି ଭୋଗିବା ପାଇଁ ପଡ଼େ ନା, ଭକ୍ତ ବା ନାମ କରୁଛି ଭକ୍ତି କରୁଛି। ସେ ପାପ କ୍ଷଣିକ ନାହିଁ ପାଏ ଅବସ୍ଥିତି, ସେ ପାପ କ୍ଷଣ ବି ରହିବନି, ଏ ସଙ୍ଗେ ସେ ପ୍ରାୟଶ୍ଚିତ ହେଇଯିବ। ନାମର ସେ ଭେସେ ଯାଏ ନାଦେୟ ଦୁର୍ଗତି, କେତେ ସୁନ୍ଦର ରଚନା କରିଛନ୍ତି ଭକ୍ତି ଠାକୁର, ଦେଖନ୍ତୁ ନାମର ସେରେ ସେଟା ଭାସି ଚାଲିଯିବ ସେ ପାପ। ଅଜାଣତରେ ଯଦି ପାପ ହେଲା ନାମରସରେ ଭାସି ଚାଲିଯିବ, ଦେଖୁଛନ୍ତି ସେଟା, ସେ ନାମରସରେ ସେଟା ଭାସି ଚାଲିଯିବ। କିନ୍ତୁ ଆମ ପାଇଁ କେଉଁ ପଏଣ୍ଟ ଆଲୋଚ୍ୟ, ଯଦି ନାମ ବଳେ ପାପ ବୁଦ୍ଧି, ଏଇଟା ଆମ ପାଇଁ ପ୍ରଯୁଜ୍ୟ। ସାଧାରଣ ଲୋକ ଯେଉଁ ଅଜ୍ଞାତ ବଶତଃ ଯେଉଁ ପାପ କରୁଛନ୍ତି ସେଟା ଆମକୁ ଲାଗିବନି, ଆମେ ମଧ୍ୟ ରାସ୍ତାରେ ଗଲାବେଳେ ଚାଲି ଗଲାବେଳେ ପାଦ ଦଳେ କେତେ ଜୀବ ମରୁଛନ୍ତି, ଝାଡ଼ୁ ମାରିଲେ କେତେ ଜୀବ ମରୁଛନ୍ତି, ମରୁଛନ୍ତି କି ନାହିଁ ଜୀବମାନେ। ଭକ୍ତମାନେ ଯେତେବେଳେ କ'ଣ ପରିବା ଉଣିଆ କରୁଛନ୍ତି, କେତେ ପୋକ କଟି ଯାଉଥିବେ ନା ତା ଭିତରେ, ମୁଁ ତ ଉଣିଆ କରୁଛି ନା ମଟରେ, ମୁଁ ଜାଣିନି କି କେତେ ପୋକ ମୁଁ କାଟି ସାରିଛି ତାର ହିସାବ ନାହିଁ, ମୁଁ କହେ ଗତି ପ୍ରଭୁ, ଆଉ ତା ଭିତରେ ତ ଥିବ କ'ଣ କିଏ ଦେଖୁଛି ନା, କେତେ ଜୀବ ମରିଯାଆନ୍ତି ଅଜାଣତରେ, କେଉଁଟା ଦୋଷ ନାହିଁ, କିନ୍ତୁ ଜାଣିଶୁଣି ଯଦି କରିବେ ସେ କଥା କହୁଛନ୍ତି, ଅଜ୍ଞାତରେ ଯଦି ହେଇଗଲା ଦୋଷ ନାହିଁ, କିନ୍ତୁ ଜାଣିଶୁଣି ଜାଣିଶୁଣି ମାନେ ହଁ ମୁଁ ତ ନାମ କରୁଛି, ଅସୁବିଧା କ'ଣ ଅଛି, ନାମ କରୁଛି ମୁଁ ଜାଣିଶୁଣି ମାରିବି ଜୀବକୁ, ଜାଣିଶୁଣି ପାପ କରିବି, ଏଇଟା ହେଉଛି ଅପରାଧ। ଭକ୍ତ ଜାଣିଶୁଣି ପାପ କରେ ନା, କିନ୍ତୁ ଯଦି ଜାଣିଶୁଣି କିଛି କରେ ତାହେଲେ ସେଇଟା ତା ପାଇଁ ଅପରାଧ, ସେଇଟା ତାର ଖେଳନ ନାହିଁ, ଦେଖୁନାହାନ୍ତି ଭକ୍ତି ଠାକୁର ସେ କଥା କହିବେ ତାପରେ। କିନ୍ତୁ ଯଦି କୋଞ୍ଜନ ନାମେ କରିବଲ, କିନ୍ତୁ ଯଦି କୋଞ୍ଜନ କରିବଲ, ଆଚରେ ନୂତନ ପାପ ସେ ଜନ ଚଞ୍ଚଳ, ଆଚରେ ନୂତନ ପାପ ସେ ଜନ ଚଞ୍ଚଳ, ସେ କେବଳ କପଟତା କରିଆ ଆଶ୍ରୟ, ସେ କେବଳ କପଟତା ନାମ ଅପରାଧେ ପାୟ ଶୋକ ମୃତି ଭୟ, ନାମ ଅପରାଧେ ପାୟ ଶୋକ ମୃତି ଭୟ। ଦେଖ ଅଜାଣତରେ ହେଇଛି କିଛି ଅସୁବିଧା ନାହିଁ, କିନ୍ତୁ ଯଦି ଜାଣିଶୁଣି କରିବ ତାହେଲେ ତାକୁ ଲାଗିବ। କିନ୍ତୁ ଯଦି କୋନ ଜନ ନାମେ କରି ବଳ ଆଚରେ ନୂତନ ପାପ ସେ ଜନ ଚଞ୍ଚଳ, କି ଯଦି କୌଣସି ବ୍ୟକ୍ତି ନାମକୁ ଆଶ୍ରିତ ହେଇକି ଯଦି ପାପ କରେ ଆଚରେ ନୂତନ ପାପ, ନୂତନ ପାପ ଯଦି ସେ ଆଚରଣ କରୁଛି ସିଏ ଜନ ହେଉଛି ଚଞ୍ଚଳ, ସିଏ ଚଞ୍ଚଳ। କାହିଁ ଚଞ୍ଚଳ କହୁଛନ୍ତି, ସେ କେବଳ କପଟତା କରିବା ଆଶ୍ରୟ, ସେ କେବଳ କପଟତାକୁ ଆଶ୍ରୟ କରୁଛି, କପଟତାକୁ ଆଶ୍ରୟ କରେ। ନାମ ଅପରାଧେ ପାଏ ଶୋକ ମୃତି ଭୟ, ନାମ ଅପରାଧରୁ ସେ ଶୋକ ମୃତି ଭୟ ସବୁ ପାଇବ। ଦେଖୁନାହାନ୍ତି ଶ୍ଳୋକ କ'ଣ ରହିଛି ଭାଗବତ ପ୍ରଥମ ସ୍କନ୍ଧରେ, କ'ଣ ରହିଲେ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ କ'ଣ କହିଲେ, ଯଶ୍ୟ ବୈ ସ୍ୱୟଂ ଆଣୟନ୍ କୃଷ୍ଣ ପରମ ପୁରୁଷେ, ତାପରେ ଭକ୍ତି ଉତ୍ପଦ୍ୟତେ ପୁଂସ ଶୋକ ମୋହ ଭୟାବା, ସେଠି ବି ସେ ସମାନ ଶବ୍ଦ ରହିଛି, ଶୋକ ମୋହ ଭୟ ଅପହା ଦୂରେଇ ଯାଏ ଭକ୍ତି ଯୋଗୁଁ, ଭକ୍ତି କଲେ ଶୋକ ମୋହ ଭୟ ସବୁ ଦୂରେଇ ଯାଏ, ନାମ ଅପରାଧ କଲା ମାନେ ସେଗୁଡ଼ାକ ପୁଣି ଆସେ। ଦେଖୁନାହାନ୍ତି ଶୋକ ମୃତ୍ୟୁ ଭୟ, ନାମ ଅପରାଧ କଲା ମାନେ ସେଗୁଡ଼ା ଆସିବ। ସେ କେବଳ କପଟତା କରିବା ଆଶ୍ରୟ, ନାମ ଅପରାଧେ ପାଏ ଶୋକ ମୃତ୍ୟୁ ଭୟ। ସେ କେବଳ କପଟତା, ନାମକୁ ଆଶ୍ରୟ କରିକି ସେ ପାପ ପୁଣି କରୁଛି। ତ ସେଥିରେ କ'ଣ ହୁଏ ନା, ଭଗବାନ ଜାଣନ୍ତି। ଭଗବାନ କ'ଣ କହନ୍ତି, ଭଗବାନ ନାମ, ଭଗବାନ କ'ଣ ନାମ, ପ୍ରଭୁ ନାମ। ଭଗବାନ ଯେମିତି ସର୍ବଜ୍ଞ, ନାମ ମଧ୍ୟ ସେମିତି ସର୍ବଜ୍ଞ। ନାମ ପ୍ରଭୁ କ'ଣ କରନ୍ତି, ବିଚାର କରନ୍ତି, ଆରେ ଇଏ କପଟିଟାରେ, ଇଏ କପଟା ଆଚରଣ କରୁଛି, ମୋତେ ଆଶ୍ରିତ ହେଇଛି, ବିଚାର କରୁଛି, ମୁଁ ପାପ କରିବି ପୁଣି ନାମ କରିଦେବି, ପାପ କରିବି ପୁଣି ନାମ କରିଦେବି, ପାପ କରିବି ପୁଣି ନାମ କରିଦେବି, ପ୍ରାୟଶ୍ଚିତ ହେଇଯିବ। ତେଣୁ ସେଭଳି କପଟି ଲୋକକୁ ଭଗବାନ ଦୟା ଦେଖେଇବେ ନା। ଯଦିଓ ଭଗବାନ ହେଉଛନ୍ତି କରୁଣା ଅବତାର, ନାମ ହେଉଛନ୍ତି ସବୁଠୁ ବହୁତ ବଡ଼ କ'ଣ କରୁଣାମୟ ଭଗବାନଙ୍କର ଅବତାର, କିନ୍ତୁ ସେଭଳି କପଟି ଲୋକଙ୍କୁ ଆଉ ଦୟା ଆସିବନି, ଭଗବାନଙ୍କ କରୁଣା ମିଳିବନି। କେମିତି ମିଳିବ କହୁନାହାନ୍ତି, କପଟି କରୁଛି। ଜଣେ ରାଜା ଯାଉଛନ୍ତି ରାସ୍ତାରେ, ଶୁଣିଲେ ବୁଝିପାରିବେ, ରାଜା ସକାଳେ ଯାଉଛନ୍ତି ପ୍ରାତଃ ସ୍ମରଣ, ପ୍ରାତଃ ଭ୍ରମଣ ଯୋଉ ମର୍ଣ୍ଣିଂ ୱାକ୍ ରାଜା ଯାଉଛନ୍ତି। ରାଜା ରାସ୍ତାରେ ଯିବାବେଳେ ଦେଖିଲେ ଗୋଟେ ଲୋକ ପଡ଼ିଛି ମୂର୍ଚ୍ଛିତ ହୋଇକି। ରାଜା ନା ଦୟା ଭାବ ଆସିଲା, ଲୋକଟା ମୂର୍ଚ୍ଛା ହେଇ ପଡ଼ିଛି, ତାକୁ କ'ଣ କଲେ, ରାଜା ଆଦେଶ ଦେଲେ ଏ ତାକୁ ଉଠେଇକି ନିଅ, ନେଇକି ଚାଲ। ସେ ଲୋକକୁ ରାଜା ଉଠେଇକି ନେଲେ, ରାଜଭବନରେ ରଖିଲେ, ରାଜଭବନରେ ରଖିକି ତା ପାଇଁ ସୁନ୍ଦର ବ୍ୟବସ୍ଥା, ତାକୁ ସବୁ ସେବା ଶୁଶ୍ରୂଷା କଲେ, ତା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କଲେ। ରାଜାଙ୍କର କ'ଣ ଅଭାବ ଅଛି, ପ୍ରଜା ତ କ'ଣ ଏଭଳି ଦାୟିତ୍ୱ ନେବେ ସିଏ। ତେଣୁ ତାର ଏ ଯେମିତି ବର୍ତ୍ତମାନ କରୋନା ହେଇଯାଇଛି, କରୋନା ଯାହାକୁ ହେଇଯିବ, ଆଉ କ୍ୱାରେଣ୍ଟାଇନ୍ ଯେଉଁ ରଖାହେଉଛି, ସରକାର ଦେଉଛନ୍ତି ଖାଇବେ ଆଉ କିଏ ଦେଉଛି ସେଭଳି। ତ ସେଇ ଲୋକ ରାସ୍ତାରେ ଯେଉଁ ପଡ଼ିଥିଲା ମୂର୍ଚ୍ଛିତ ହେଇକି, ତାକୁ ରାଜା ନେଇକି ରଖିକି ତାକୁ ସୁନ୍ଦର ଭାବରେ ସେବା କଲେ। ସେବା କଲା ପରେ ସେ ସୁସ୍ଥ ସବଳ ହେଇକି ଆସିଲା ଘରକୁ। ଘରକୁ ଫେରିଲା, କିଛି ଦିନ ପରେ ବିଚାର କଲା, କହିଲା ଆରେ ସାର୍ ଏମିତିଆ ସୁଯୋଗ କ'ଣ ମିଳେ ନା କ'ଣ, ରାଜଭବନରେ ରହିବା ସୁଯୋଗ, ବଢ଼ିଆ ଖାଇବା ପିଇବା, କି ଖାନା, ଏମିତିଆ ଖାନା କ'ଣ ମିଳିବ, ଏମିତିଆ କ'ଣ ସେବା ମିଳିବ। କହିଲା ନା, ତାହେଲେ ଆଉ ସେ ସେବାଟା କେମିତି ପାଇବି, କହିଲା ଆଉ ଥରେ ସେମିତି ପଡ଼ିବାକୁ ପଡ଼ିବ। ଦ୍ୱିତୀୟ ଥର କ'ଣ କଲା, ରାଜା ଆସିବା ସମୟରେ ମୂର୍ଚ୍ଛିତ ହେଇ ପଡ଼ିବ କେମିତି, ମୂର୍ଚ୍ଛିତ ହେଇ ପଡ଼ିବ, ସେ କ'ଣ କହୁଛି, କହିଲା ଠିକ୍ ଅଛି ପଡ଼ିବାକୁ ତ ପଡ଼ିବ, କେମିତି ହେଲେ ପୁରା ପେଟେ ମଦ ପିଇଲା, ମଦ ପିଇଲା ମୂର୍ଚ୍ଛା ହେଇ ପଡ଼ିଛି ମଦ ପିଇକି ଆଉ। ରାଜା ଆସିଲେ ସେଇ ରାସ୍ତାରେ, ରାଜା ଦେଖିଲେ, ଦେଖିଗଲେ ହେ ଲୋକଟା ପୁଣି ପଡ଼ିଛି, ଉଠା ଉଠା ଉଠା, ତାକୁ ଉଠେଇକି ନେଲେ ରାଜା। ଯେହେତୁ ଉଠେଇକି ନେଉଛନ୍ତି, ସିଏ ମନରେ ଭାରି ଖୁସି, ଆ ବଢ଼ିଆ ସେବା ମିଳିବ, ରାଜଭବନ ନେଉଛନ୍ତି ରାଜା, ଲୋକ ଲଗେଇ ଉଠେଇ ନେଲେଣି। ରାଜଭବନ ନେଲା ପରେ ରାଜା କ'ଣ କଲେ ଜାଣିଛ ନା, କଲେ ଏଇଟାକୁ ଜେଲରେ ପୁରା, ଏଇଟାକୁ ଜେଲରେ ପୁରା କାରାଗାର ପୁରା, ତାର ବିଚାର କରାଯିବ ପରେ। ଦେଖନ୍ତୁ ସିଏ ରାଜାଙ୍କଠୁ ସେବା ପାଇଥିଲା, ସେବା ପାଇବା ନାଁରେ କ'ଣ କଲା, ସେବା ପାଇବା ନାଁରେ କ'ଣ କଲା, ପୁଣି ଗୋଟେ ଭୁଲ କାମ କଲା। ସେ ଏଇ ନାମ ବଳେ ପାପ ବୁଦ୍ଧି ହେଉଛି, ଏହା ଭଗବାନ କୃପା କରିବେନି। ଭଗବାନ ବହୁତ କରୁଣାମୟ, କୃପାମୟ, ନାମ ସେଭଳି, ନାମ ହେଉଛନ୍ତି ବହୁତ କୃପାମୟ, କିନ୍ତୁ ନାମ ବଳେ ଯଦି ପାପ ବୁଦ୍ଧି କରିବେ, ସିଏ ନେଇକି ଜେଲରେ ପୁରେଇବେ ଆଉ। କୋଉ ଜେଲ କହିଲେ, ଜୀବକୁ କୋଉ ଜେଲକୁ ପଠେଇବେ, ଜୀବକୁ ଭୌତିକ କାରାଗାର, ଏଇ ଜଗତରେ ସିଏ ରହିବ, ସିଏ ଉପରକୁ ଯିବନି, ଏଇଠି ରହିଲା, ନର୍କକୁ ଯିବନି, ଭକ୍ତ ନର୍କକୁ ଯିବନି, ନର୍କ କଥା ଯୋଉ କୁହାଯାଇଛି ଏଇଠି ତୃତୀୟ ସ୍କନ୍ଦ ଭାଗବତ ମିଶ୍ର କଥା କୁହାଯାଇଛି। ମୁଁ ମହାରାଜ ସେ କଥା ପଚାରିଥିଲି, ମହାରାଜ ତ କହିଥିଲେ, ତାପରେ ମୁଁ ସିଦ୍ଧାନ୍ତ ପଢ଼ି ପଢ଼ି ଭଗବାନ କୃପାରୁ ଏଇଟା ବୁଝିପାରିଲି କିଛିଟା, ବୋଧେ ଭଗବାନ ସେଇଟା ଜଣେଇଲେ, ନର୍କ ମାନେ ଏଇଠି ଭକ୍ତଙ୍କ ପାଇଁ ଯେଉଁ ନର୍କ କଥା କୁହାଯାଉଛି, ସେ ଏଇଠି ପାଇବେ କଷ୍ଟ, ଏଇଠି ରହିବେ। ଆପଣ ତୃତୀୟ ସ୍କନ୍ଦ ଭାଗବତ ଦେଖୁନାହାନ୍ତି, ସେଠି କୁହାଯାଇଛି, କପିଳଦେବ ଭଗବାନଙ୍କର ଯେଉଁ ପ୍ରବଚନ ଅଛି ମା ଦେବଭୂତିଙ୍କ ସହିତ, ସେଠି ସେ କହିଛନ୍ତି, କେହି କିଏ କୁହନ୍ତି ଏଇଠି ନର୍କ, ଲୋକ କହୁନାହାନ୍ତି, ଲୋକ ଓଡ଼ିଆ କଥାରେ କହୁଛନ୍ତି ଏଇଠି ନର୍କ, ଏଇଠି ସ୍ୱର୍ଗ, ଏଇଠି ସ୍ୱର୍ଗ, ଏଇଠି ନର୍କ ସବୁ କୁହନ୍ତି। ଏଇଠି ସ୍ୱର୍ଗ କ'ଣ, ଏଇଠି ନର୍କ କ'ଣ, ତାର ପ୍ରମାଣ ଅଛି ନା, ତା ସିଦ୍ଧାନ୍ତ ଅଛି। ତେଣୁ ଭକ୍ତ ଯେଉଁ ନର୍କକୁ ଯାଇ କୁହାଯାଇଛି ଏଇଠି ହଉ, କିନ୍ତୁ ନର୍କକୁ ଯାଇ ବହୁତ କଷ୍ଟ ଭୋଗିଲା ପରନ୍ତୁ ତାର ପ୍ରାୟଶ୍ଚିତ ହେବନି, ତା ମାନେ ଏଇଠି ତାକୁ ବହୁ ଜନ୍ମ ପୁଣି ବିତେଇବାକୁ ପଡ଼ିବ, ଅପରାଧ କରୁଛି ନା, ଆଉ ପ୍ରେମ ପାଇବ କେଉଁଠି, ଅନୁରାଗ ଆସିବ କେଉଁଠି? ଏଇ ପଏଣ୍ଟ ଆମେ ଆଲୋଚନା କରୁଛୁ, ଅନୁରାଗ କାହିଁକି ଆସୁନି, ପ୍ରେମ କେଉଁଠୁ, ଅନୁରାଗ କେଉଁଠି, ସେ ପାଇବ କ'ଣ? ତେଣୁ ଭକ୍ତର ଏଇଟା କିଛି କାମ ଦେବନି। ପାପ ଯଦି ଏଭଳି ସେ କରେ ତାହେଲେ କ'ଣ ହବ? ଶିକ୍ଷା ହେଉଛି ଏଇଟା, ଯଦି କରୁଣା ପାଇବା ଆଶାରେ, ଆମ ପାଇଁ ଶିକ୍ଷା ହେଲା ଏହା, କରୁଣା ପାଇବା ଆଶାରେ, ପ୍ରେମ ପାଇବା ଆଶାରେ, ଅସତ୍ସଙ୍ଗ ବଶତଃ ବା ଇଚ୍ଛା କରିକି ଯଦି ଆମେ ପାପ କରୁ ତାହେଲେ ସେଇଟା ଅପରାଧ ବଶତଃ କ'ଣ ହବ, ଆମକୁ ମାୟା କାରାଗାର ଭିତରେ ବନ୍ଦୀ ହେବା ପାଇଁ ପଡ଼ିବ। ମାୟା କାରାଗାର, ଏଇଟା ମାୟା କାରାଗାର ଭିତରେ ଆମକୁ ପୁଣି ବନ୍ଦୀ କରି ରଖା ହବ, ମୁକୁଳେଇବେନି ସହଜ। ବହୁ ସଚେତନ, ତେଣୁ ନାମ ବଳେ ପାପ ବୁଦ୍ଧି, ଏ ମାୟା ଭାରି ଶକ୍ତିଶାଳୀ। ମାୟା କେଉଁ ରୂପରେ ଆସିବ, କେମିତି ଆସିବ, ସାଧାରଣତଃ ସାଧୁ ହେଲା ପରେ ସମସ୍ତେ କହନ୍ତି ଆମର ମାୟା ନାହିଁ, ବିବାହିନୁ ମାୟା କ'ଣ, ବିବାହିନୁ ମାନେ ମାୟା ନାହିଁ ବୋଲି ଭାବନ୍ତି ସବୁ। ନା ନା ନା, ମାୟା କେଉଁ ରୂପରେ ଆସିବ ଆମେ କହିପାରିବାନି, ପାପ କେଉଁ ରୂପରେ ହେବ କୁହାଯାଇପାରିବ ନା, ଭାରି ସତର୍କ ହେବ, ମାନେ କେବଳ ସାଧୁର କୃପା, ସାଧୁଙ୍କ ପାଖରେ ସମର୍ପିତ ନହେଲେ କେମିତି ମନ କୁଆଡ଼େ ଟାଣି ନେବ ତାର ହିସାବ ନାହିଁ। ଆଉ ଅନୁଭବ ସମସ୍ତଙ୍କର ଅନୁଭବ ଥିବ, କୁହାଯିବ କ'ଣ, ମନ କୁଆଡ଼େ କୁଆଡ଼େ ଯିବ, ଦୁଷ୍ଟ ମନ, ଗୁରୁଦେବ ଗୁରୁଦେବଙ୍କ କ୍ଲାସ୍ ଅଛି, ଦୁଷ୍ଟ ମନକୁ ଶାସନ ଗୋଟେ କ୍ଲାସ୍ ଅଛି, ଶୁଣିଛନ୍ତି ସେ କ୍ଲାସ୍? ପୂର୍ବରୁ ସବୁ ଥିଲା, ପୂର୍ବରୁ ମୁଁ ସେ କ୍ୟାସେଟ୍ଟା ଦେଖିଥାଏ, ଦୁଷ୍ଟମାନଙ୍କୁ ଶାସନ, ଦୁଇଟା କ୍ୟାସେଟ୍, କ୍ୟାସେଟ୍ ଯେତେବେଳେ ଥିଲା ଦୁଇଟା କ୍ୟାସେଟ୍ ଥିଲା, ଦୁଷ୍ଟମାନଙ୍କୁ ଶାସନ ଦେଖିଛନ୍ତି ତ ବାବା, ତମର ଅଛନ୍ତି ଆଉ, ଦୁଇଟା କ୍ୟାସେଟ୍, ଦୁଷ୍ଟମାନଙ୍କୁ ଶାସନ, ଆ ମନଟା ଦୁଷ୍ଟ ନା, ଜୋତାରେ ପିଟ ବୋଲି କହିଛନ୍ତି ଗୁରୁଦେବ, ହଁ ସକାଳୁ ସକାଳୁ ଜୋତାରେ ପିଟ, ସକାଳୁ ସକାଳୁ ଚାବୁକରେ ପିଟ ଦୁଷ୍ଟ ମନକୁ, ଏ ମନ କିଏ ଦେଖିଛି ଚାବୁରେ ପିଟିବ କେମିତି, ଜୋତାରେ ପିଟିବ କେମିତି, ଏଇଥିପାଇଁ କୁହାଉଛି, ନସେତ ମନ ବହୁତ ସାଙ୍ଘାତିକ। କେମିତି ଦେଖୁନାହାନ୍ତି, ଅଜାଣତରେ ସବୁ ପାପ ହେଇଯାଏ କେମିତି, ଭକ୍ତି ଠାକୁର ସେଥିପାଇଁ କହିଛନ୍ତି ହରିନାମ ଚିନ୍ତାଣ୍ଡେ, ଦେଖନ୍ତୁ ବୈରାଗୀ ହେଇଗଲେ ଯେ ପାପ ହବନି କୁହାଯାଇପାରିବ ନା, ଏ କପଟତା, ଏ କପଟତା ହେଉଛି ପାପ। ସୁନ୍ଦର କଥା କହିଛନ୍ତି, ସେ ଶୁଣିବା ଆବଶ୍ୟକ, କଷ୍ଟେର ସଂସାର ଛାଡ଼ି ବୈରାଗୀର ବେଶେ, କଷ୍ଟେର ସଂସାର ଛାଡ଼ି ବୈରାଗୀର ବେଶେ, କନକ କାମିନୀ ଆସେ ଫିର ଦେଶେ ଦେଶେ, କନକ କାମିନୀ ଆସେ ଫିରେ ଦେଶେ ଦେଶେ, ବୈରାଗୀର ଛଲେ କେହ ଗୃହେ କାଟେ କାଳ, ବୈରାଗୀର ଛଳେ କେହ ଗୃହେ କାଟେ କାଳ, ସମ୍ଭାଷ୍ୟ ନା ହୟ ସବ ବିଶ୍ୱର ଜଞ୍ଜାଳ, ସମ୍ଭାଷ୍ୟ ନା ହୟ ସବ ବିଶ୍ୱର ଜଞ୍ଜାଳ। ଦେଖନ୍ତୁ ଇଏ ନାମ ବଳେ ପାପ ବୁଦ୍ଧି, ବୈରାଗୀ ମାନଙ୍କ ପାଇଁ ଏଠି ଶିକ୍ଷା ଦିଆହଉଛି। ବୈରାଗୀର ସିଦ୍ଧାନ୍ତଟା କ'ଣ, ତା ପାଇଁ କ'ଣ ସିଦ୍ଧାନ୍ତ, କଷ୍ଟର ସଂସାର ଛାଡ଼ି ବୈରାଗୀର ବେଶେ, ଏ ନାଲି ପୋଷାକଟା କ'ଣ କି ବୈରାଗୀ ନା, ସାଫ୍ରନ୍ ଡ୍ରେସ୍ ପ୍ରବାଦ କରିଛନ୍ତି, ବୈରାଗୀ ନା ନାହିଁ, ବୈରାଗୀ ବେଶ ନା, ବୈରାଗୀ କେଉଁମାନେ ହୁଅନ୍ତି, ଯେଉଁମାନଙ୍କର ପୂର୍ବ ସ୍ୱୀକୃତି ଥାଏ, ଯେ ଆମର ବାବା କୁହନ୍ତି କ'ଣ, ଯାହାର ପୂର୍ବ କ'ଣ ସେ ଓଡ଼ିଆରେ ସବୁ ଗାଇଯାଆନ୍ତି, ହଁ ତା ପୁତ୍ର ସାଧୁ ସଙ୍ଗେ ମିଶେ ସେ ସାଧୁ, ଏଇଟା ସତ୍ୟ ମନା ନାହିଁ, ଯାହାର ପୂର୍ବରୁ ସେଭଳି ସ୍ୱୀକୃତି ଥିବ ସିଏ ହୁଏତ ସାଧୁ ହେବେ, ସେ ବୈରାଗୀ ହେବେ। ସେଥିପାଇଁ ଆପଣ ଆପଣ ଜାଣିଥିବେ ନାହିଁ, ମୁଁ ଜାଣିନି, କିନ୍ତୁ ଗ୍ରାମାଞ୍ଚଳରେ ଯଦି ବୈରାଗୀ ହେଇକି ଥରେ ଯିବେ ବହୁତ ପ୍ରଶଂସା କରନ୍ତି, ଯଦିଓ ସ୍ନେହବଶତଃ କେହିକି ଦୁଃଖ ପ୍ରକାଶ କରନ୍ତି, ଟାଣିକି ନେବା ପାଇଁ ଇଚ୍ଛା କରନ୍ତି, କିନ୍ତୁ ଯଦି ସିଦ୍ଧାନ୍ତ ମୂଳକ ଭାବେ ବିଚାର କରେ ଯେଉଁ ସେମାନେ ପ୍ରଶଂସା କରନ୍ତି, ସେମାନେ ବୁଝିପାରନ୍ତି, ମୁଁ ମୋ କଥା କହୁଛି, ପ୍ରଶଂସା କରନ୍ତି, ବୁଝିପାରନ୍ତି, ଆରେ ବହୁତ ବଡ଼ ସୌଭାଗ୍ୟ ଆମର, ବହୁତ ବଡ଼ ସୌଭାଗ୍ୟ। ସେଥିପାଇଁ ଯଦି କେହି ବୈରାଗୀ ହେଲା ପରେ ଯଦି ଫେରିକି ପଳେଇ ଯାଇଥିବ ତାକୁ ଏମିତି ନିନ୍ଦା କରି ଆପଣ ଆଶ୍ଚର୍ଯ୍ୟ ମାନେ ଚିନ୍ତା ହିଁ କରିପାରିବେନି, ଚିନ୍ତା କରିପାରିବେନି। କହିଥିଲି ବୋଧେ ମୁଁ ଆମର ହଁ ସର୍ବଧର୍ମାନ ପ୍ରତି ଯେଉଁ ଶ୍ଳୋକ ସେଇଟା କୁହାଯାଇଥିଲା, ସେ ତ ଆମର ଭକ୍ତମାନଙ୍କ ପାଇଁ ସେଇଟା ଆଲୋଚନା ହେଇଥିଲା, କେବଳ ବୈରାଗୀମାନଙ୍କ ପାଇଁ ଆଲୋଚନା ହେଇଥିଲା, ତେଣୁ ସେଇଟା ଅନଲାଇନ୍ ଛଡ଼ା ହେଇନଥିଲା। କିନ୍ତୁ ସେଇଟା ଏ ପ୍ରସଙ୍ଗରେ ଆସୁଛି ଆଲୋଚନା, ସେଇଟା ମୁଁ କହୁଛି ଆମର ତ ପ୍ରଚାର ସୋସାଇଟି ତ ଯିବୁ ବାଧ୍ୟ, ଗାଡ଼ି ତ ନେଇକି ଯିବାକୁ ପଡ଼ିବ, ଆଉ ସେ ବ୍ଲକ ପାଖରେ ଘର ପୂର୍ବାଶ୍ରମ କଥା ମୁଁ କହୁଛି, ଆଉ ଗାଡ଼ି ତ ଯାଇକି ବସ୍ ତ ଯିବ ସଂକେତନ ବସ୍, ବ୍ଲକ ହିଁ ଲାଗିବ, ଆଉ କରିବୁ କ'ଣ, ବ୍ଲକ ପାଖରେ ବ୍ଲକ ବ୍ଲକ ବୁଲିବ କରିବୁ କ'ଣ ଯିବୁ। ତ ସେଇଠି ଗଲା ପରେ ଆମର ଜଣେ ସମ୍ପର୍କୀୟ ଆମର ସମ୍ବନ୍ଧରେ, ସେ ସବୁ ପୂର୍ବ ସମ୍ବନ୍ଧ କହିବା ଆବଶ୍ୟକ ନୁହଁ, କେବଳ ପ୍ରସଙ୍ଗରେ ମୁଁ କହୁଛି, ସେ ଆମ ଦାଦା ହେବେ, ସେ ଗୋଟେ ସୁନ୍ଦର କଥା କହିଥିଲେ, କହିଥିଲେ କିରେ ଛାଡ଼ି ଗଲା ପରେ ଇଆଡ଼େ କାଇଁ ଆସିଛୁ, ଛାଡ଼ି ଗଲା ପରେ ଏପଟୁ କାହିଁ, ମାନେ ସେ ମୋତେ ଆକ୍ଚୁଆଲି ବହୁତ କ'ଣ କ'ଣ ତାଗିଦ କରି ମାନେ ନୁହଁ, ଶିକ୍ଷା ଦେବା ପାଇଁ ସେ କହିଲେ, କହିଲେ ତୁ ଛାଡ଼ି ଯାଇଛୁ, ଆମେ ସମସ୍ତେ ତୋ ପାଇଁ ଖୁସି, ଆମେ ତୋ ପାଇଁ ସମସ୍ତେ ଗର୍ବୀ ମାନେ ଗର୍ବ ଅନୁଭବ କରୁଛୁ ଯେ ଆମ ବଂଶରୁ ଜଣେ ଗଲେ, କିନ୍ତୁ ତୁ ଏପଟ ଚିନ୍ତା କରନା, ଏପଟୁ କାହିଁ ଆସିଛୁ, ଏପଟ ଚିନ୍ତା ତୁ କରନି, ଏପଟ କଥା ଆମେ ବୁଝିବୁ। ଦୁଇ ଜଣ ମୋ ଜୀବନରେ ଦୁଇ ଜଣ ପୁରୁଣା ଆଶ୍ରମ କଥା ମୁଁ କହୁଛି, ଦୁଇ ଜଣ ମୋତେ ବହୁତ ସୁନ୍ଦର କଥା କହିଥିଲେ, ସିଏ ଜଣେ ଦାଦା ଆମର, ସେ କହିଥିଲେ ଗଲା ପରେ ଆଉ ଏପଟୁ ଚିନ୍ତା କରନି, ଏପଟୁ କାହିଁ ଚିନ୍ତା କରିବୁ, ଯେଉଁ ରାସ୍ତାରେ ଯାଇଛୁ ସେ ରାସ୍ତାରେ କେମିତି ଆଗକୁ ବଢ଼ିବୁ ସେଇଟା ଦେଖ, ତୋ ପାଇଁ ଆମେ ସମସ୍ତେ ଗର୍ବି, ସେ ରାସ୍ତାରେ କେମିତି ଆଗକୁ ଯିବୁ ଦେଖ, ସେଇଥିରେ ଭଗବାନ ଖୁସି ହେବେ, ଏପଟ ଚିନ୍ତା ତୁ କରନି। ତାପରେ ମୁଁ ଟିକେ ଦୃଢ଼ ହୋଇଗଲି, ମୋର ଯେଉଁ ପୂର୍ବରୁ ଯେଉଁ ଚିନ୍ତା ଥିଲା ମୁଁ ଟିକେ ଦୃଢ଼ ହେଲି, ମୁଁ ଯାହା ହଉ ଗୋଟେ କମ୍ସେ କମ୍ ଗୋଟେ ଆଶ୍ୱାସନା ମିଳିଲା। ଆଉ ଜଣେ କହିଥିଲେ ସିଏ ବି ଗୋଟେ ସୁନ୍ଦର କଥା କହିଥିଲେ, ସେଇଟା କହିବା ଅବଶ୍ୟ ନାହିଁ, କିନ୍ତୁ ସିଏ ଗୋଟେ କହିଥିଲେ ସୁନ୍ଦର କଥା ମନେ ପଡ଼ିଲା କହିଦେଉଛି, ସେ କହିଥିଲେ ତୁ ଆସିଛୁ, ତୁ ଆମକୁ କ'ଣ ଦେଖିବା ପାଇଁ ଆସିଛୁ, ସେମିତି ସିଏ ଆମ ଶିକ୍ଷକ, ଆମେ ତାଙ୍କ ପାଖରେ ପାଠ ପଢ଼ୁଥିଲୁ, ସେ ଆମକୁ ଶାସନ କରିକିରି ଆସିଥିଲେ, ସେ ଆମର ପଥ ପ୍ରଦର୍ଶକ। ସେ କହିଲେ ସିଏ ଜାଣିନାହାନ୍ତି ଆମର ପ୍ରଚାର ପାଇଁ ଆମେ ଯାଉଛୁ, ସିଏ ଆଉ ଜାଣିନାହାନ୍ତି, ଆମେ ତ ଯିବୁ ବାଧ୍ୟ। କହିଲେ ତୁ ଆସି ଆମକୁ ଦେଖିବା ଦରକାର ନାହିଁ, ତୁ ଏମିତି ସେଠି ରହିକି ଏମିତି କାର୍ଯ୍ୟ କରିବା ଆବଶ୍ୟକ ଯାହାଫଳରେ ଆମେ ଯିବୁ ତତେ ଦେଖିବା ପାଇଁ, ତୁ ଆମକୁ ଦେଖିବା ଆସିବା ଦରକାର। ପୁଣି ସେ ସେତିକି କହିନଥିଲେ, ସେ କହିଲେ ଆମେ ତତେ ଯିବୁ କେମିତି ଦେଖିବା ପାଇଁ, ତୁ ଏମିତି କାର୍ଯ୍ୟ କରିବା ଦରକାର ସେଇଠି ତତେ ଦେଖିବା ପାଇଁ ହଜାର ହଜାର ଲୋକ ଯେମିତି ଆସିବେ, ସେ ହଜାର ହଜାର ଲୋକଙ୍କ ଭିତରେ ଆମେ ବି ଥିବୁ, ତୁ କ'ଣ ଆସୁଛୁ ଆମକୁ ଦେଖିବା ପାଇଁ, ଏମିତି ମାନେ ପୁରା ଗୋଟେ ସତେ ଯେମିତି ଗୋଟେ ଶକ୍ତ ଚାପୁଡ଼ା ଗାଲ ଉପରୁ ପଡ଼ିଲା, ପ୍ରକୃତ ଶିକ୍ଷା ବି ମିଳିଲା, ଆରେ ସତ କଥା ଯାହା କହୁଛନ୍ତି। ଦେଖନ୍ତୁ ସେମାନେ ଭକ୍ତିମାର୍ଗୀ ଲୋକ ନୁହନ୍ତି, ଭକ୍ତି ଉପରେ ତାଙ୍କର କୌଣସି ଧାରଣା ନାହିଁ, କିନ୍ତୁ ସିଦ୍ଧାନ୍ତ ଦେଖନ୍ତୁ କେତେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ, ପୁରୁଣାକାଳିଆ ଲୋକଙ୍କର ସବୁ ସେ ବିଚାର ନା, ଆଜିକାଲି ସେ ବିଚାର ରହିବ ନା, ଆଜିକାଲି ସେ ବିଚାର ରହିବନି। ସେ କଥା ମୋର ପୁରା ହୃଦୟରେ ବାବାରେ ପୁରା ପଶିଲା ଭିତରେ, ବାବା ଏ ଦୁଇଟା କଥା ମୋ ଜୀବନରେ ପୁରା ପୂର୍ବାଶ୍ରମ କଥା ମୁଁ କହୁଛି, ଏ ଦୁଇଟା କଥା ବହୁତ ପ୍ରଭାବ ପକାଇଲା, ଦୁଇ ଜଣ କଥା। ତୁ ଏମିତି ନିଜକୁ ପ୍ରସ୍ତୁତ କରିବା ଉଚିତ, ହଜାର ହଜାର ଲୋକ ଆସି ତତେ ଦେଖିବି, ସେ ହଜାର ହଜାର ଲୋକ ଭିତରେ ଆମେ ଥିବୁ, ସେ ବର୍ତ୍ତମାନ ନାହାନ୍ତି, ସେ ଗଲେଣି ସବୁ, କେହି ନାହାନ୍ତି ସବୁ ଗଲେଣି, ହଁ ସେଭଳି ବିଦ୍ୱାନ ଲୋକ ସେମାନେ। ଏଇ ପଏଣ୍ଟରେ ଆମେ ଆଲୋଚନା କରୁଛେ, କଷ୍ଟର ସଂସାର ଛାଡ଼ି ବୈରାଗୀର ବେଶେ, ବୈରାଗୀ ବେଶ ଧରିଲେ ନା, କଷ୍ଟ ସଂସାର ସଂସାର କଷ୍ଟମୟ ଛାଡ଼ିକି ବୈରାଗୀ ବେଶ ଧରିଲେ, ଠିକ୍ ଅଛି ଭଗବାନଙ୍କର ଭକ୍ତି କରିବା ଉଚିତ। କନକ କାମିନୀ ଆସେ ଫିର ଦେଶେ ଦେଶେ, ଏଟା ହେଲା ଅପରାଧ, ଏଟା ହେଲା ପାପ। ବୈରାଗୀ ଦେଶ ବେଶ ଧରିଲା ପରେ କନକ କାମିନୀ ଆଶାରେ ଦେଶ ଦେଶ ବୁଲିବ, ଏଇଟା ହେଉଛି ଅପରାଧ। କନକ କାମିନୀ ଆଶାରେ ବୁଲିବା ଉଚିତ ନୁହଁ, ତାହେଲେ ପ୍ରଶ୍ନ ସେ ଆମେ ଯେଉଁ ବୁଲୁଛେ, ଆମେ କ'ଣ କନକ କାମିନୀ ଆଶାରେ ବୁଲୁଛେ ନା, ପ୍ରଚାର ଉଦ୍ଦେଶ୍ୟରେ ବୁଲାଯାଉଛି। ପ୍ରଭୁବାଦ ନିର୍ଦ୍ଦେଶ, କନକ କାମିନୀ ଉଦ୍ଦେଶ୍ୟରେ ଯିଏ ବୁଲୁଛି ସିଏ ଅପରାଧ, ନାମ ଅପରାଧ ଲାଗେ। ତାପରେ କ'ଣ କହୁଛନ୍ତି ଦେଖନ୍ତୁ, ପୂର୍ବରୁ ଶୁଣିଲେନି, ସେ କେବଳ କପଟତା କରିବା ଆଶ୍ରୟ, ନାମ ଅପରାଧ ପାଏ ଶୋକ ମୃତ୍ୟୁ ଭୟ, ସେ କେବଳ କପଟତା, ଭକ୍ତି ଠାକୁର କହିଛନ୍ତି ଏଟା। ତାପରେ କ'ଣ କହୁଛନ୍ତି, ବୈରାଗୀର ଛଳେ କେହ ଗୃହେ କାଟେ କାଳ, ବୈରାଗୀ ଛଳ, ବୈରାଗୀ ବେଶ ଏଣେ ପିନ୍ଧା ହେଇଥିବ, ବୈରାଗୀ ବେଶ ରହୁଥିବେ ଘରେ, ଗୃହେ କାଟେ କାଳ, ଏହାର ଦୁଇଟା ଅର୍ଥ ଅଛି। ବୈରାଗୀ ବେଶ ପିନ୍ଧିଥିବେ, ଗେରୁଆ ବସ୍ତ୍ର ପିନ୍ଧିଥିବେ, କିନ୍ତୁ ଘର ଛାଡ଼ିନଥିବେ, ଘର ଚାବି ଥିବ, ଘରେ ରହୁଥିବେ, ସେଇଟା କ'ଣ ଅପରାଧ? ମୁଁ କହୁନି, ଭକ୍ତି ଠାକୁର କହୁଛନ୍ତି, ଦେଖନ୍ତୁ ନାମ ହନୁମାନ ଚିନ୍ତାମ ଦେଖନ୍ତୁ, ଆମେ ତ ମନରୁ କହୁନୁ। ବୈରାଗୀ ବେଶ ଥିଲେ କ'ଣ କ'ଣ କହୁଛନ୍ତି ଭକ୍ତି ଠାକୁର ଦେଖନ୍ତୁ, ସମ୍ଭାଷ୍ୟ ନା ହୟ ସବ ବିଶ୍ୱର ଜଞ୍ଜାଲ, ସେମାନଙ୍କ ସହିତ ସମ୍ଭାଷ୍ୟ ବାର୍ତ୍ତାଳାପ କରିବା ଅନୁଚିତ। ଯିଏ ବୈରାଗୀ ବେଶ ପିନ୍ଧିଛି ଘର ସହିତ ସମ୍ପର୍କ ରଖିଛି, ଯିଏ ବୈରାଗୀ ବେଶ ପିନ୍ଧିକି ଘରେ ରହୁଛି, ଯିଏ ବୈରାଗୀ ବେଶ ପିନ୍ଧିକି ଗୃହେ କାଟେ କାଳ, ଅର୍ଥାତ୍ ଗୃହୀ ଭଳି ଯିଏ ସମୟ ବିତାଉଛି, ଭୋଗରେ ଯିଏ ପ୍ରମତ ହେଇକି ରହିଛି, ଇଏ ଗୋଟେ ସିଦ୍ଧାନ୍ତ। ବୈରାଗୀ ବେଶ ପିନ୍ଧିବେ ଯାଇ କାହା ଘରେ ରହୁଥିବେ, ଏଇଟା କେଉଁଠି ଲେଖା ହେଇଛି ଆଜ୍ଞା? କେଉଁ ଶାସ୍ତ୍ର ଏଇଟା ସିଦ୍ଧାନ୍ତ? ଭକ୍ତି ଠାକୁର ବାକ୍ୟଟାକୁ କାଟି ଦିଅନ୍ତୁ, ମୁଁ କିଛି କହିବିନି। ଭକ୍ତି ଠାକୁର କହିଛନ୍ତି ବୋଲି ମୁଁ କହୁଛି। ବୈରାଗୀ ହେଲ ମାନେ ଗୁରୁଙ୍କ ଆଶ୍ରମରେ ରହିବ, ଗୁରୁଙ୍କ ନିର୍ଦ୍ଦେଶରେ ଯିବ, ଯୁଆଡ଼େ ଗୁରୁ ପଠେଇ ଯିବ। ପ୍ରଭୁପାଦ ରହୁନଥିଲେ ଯାଇକି, ପ୍ରଭୁପାଦ ଯାଇ ଘରେ ରହୁଥିଲେ, ଗୃହସ୍ଥ ଘରେ ରହୁନଥିଲେ, ପ୍ରଭୁପାଦ ରହୁଥିଲେ, କାହିଁ ରହୁଥିଲେ? ଗୁରୁଙ୍କ ନିର୍ଦ୍ଦେଶ, ଗୁରୁ କହିଛନ୍ତି ରହୁଥିଲେ। ଗୁରୁ କହିନାହାନ୍ତି ଆମେ ଯଦି ରହୁଛେ ମନ ଇଚ୍ଛା, କ'ଣ ନା ପ୍ରଚାର ଆମେ କରୁଛେ, ପ୍ରଚାର କରିବା ପାଇଁ ଗୁରୁ କହିଛନ୍ତି? ଗୁରୁ କହିଛନ୍ତି ପ୍ରଚାର କରିବା ପାଇଁ, ତାହେଲେ ଯିବା ଆବଶ୍ୟକ। ଗୁରୁ କହିଛନ୍ତି କେମିତି ପ୍ରଚାର କରିବ, କେମିତି କରିବା ଉଚିତ, ଅନୁଷ୍ଠାନରେ ରହିବ, ସଂଘରେ ରହିବ, ଏକାକି ପ୍ରଚାର କରିବା ପାଇଁ ଗୁରୁ କେବେ କହିନାହାନ୍ତି? କାହିଁ ଗୁରୁ ଜାଣନ୍ତି ଏକାକି ପ୍ରଚାର କଲେ କ'ଣ ସମସ୍ୟା, ଗୁରୁ ଜାଣନ୍ତି ଆମର ଯୋଗ୍ୟତା କ'ଣ। ଗୁରୁ କେବେ ବି ଆମକୁ କହିବେନି ଏକାକି ଯାଇ ପ୍ରଚାର କର, ଏକାକି ପ୍ରଚାର କଲେ ସମସ୍ୟା। ମୁଁ ମନରୁ ଭନିଛୁ ସିଦ୍ଧାନ୍ତ, ଆମର ଯୋଗ୍ୟତା ନାହିଁ, ମୁଁ କ'ଣ କୁହାଯିବ ଛୋଟ ଛୁଆ, କିନ୍ତୁ ସିଦ୍ଧାନ୍ତ ଯାହା ଆସୁଛି ମୁଁ ତାକୁ କହିବା ପାଇଁ ବାଧ୍ୟ ହେଉଛି। ମୋର ଜ୍ଞାନ ନାହିଁ, ମୁଁ ବୁଝିପାରିନି କିଛି, ଯାହା ଆସୁଛି ଯାହା ପାଉଛି ମୁଁ ତାକୁ କେବଳ ବିତରଣ କରୁଛି। ଏହାଦ୍ୱାରା ଅପରାଧ ହେଇପାରେ ମନା ନାହିଁ, କିନ୍ତୁ ଅପରାଧ ହେବନି ବୋଲି ମୁଁ ଜାଣୁଛି। କାରଣ ସିଦ୍ଧାନ୍ତ କଥା ଆରମ୍ଭରେ ଆମେ ଶୁଣିଥିଲେ ନା, ଶୁଣିବା ପାଇଁ ଅଡ଼ୁଆ ଲାଗିପାରେ, କିନ୍ତୁ ସେ କଥା କହିବା ଆବଶ୍ୟକ ଆଚାର୍ଯ୍ୟମାନେ ଯାହା କହିଛନ୍ତି। ବୈରାଗୀର ଛଳେ କେହ ଗୃହେ କାଟେ କାଳ, ଆପଣ ଓଡ଼ିଆରେ ଅର୍ଥ କରୁନାହାନ୍ତି, ବୈରାଗୀର ଛଳରେ ଯାଇକି ଘରେ ରହିବା, ସମ୍ଭାଷ୍ୟ ନା ହୟ ତାର ସହିତ ବାର୍ତ୍ତାଳାପ କରିବା ଉଚିତ ନୁହଁ, କାହିଁକି ସବ ବିଶ୍ୱର ଜଞ୍ଜାଳ, ସିଏ ସବୁ ବିଶ୍ୱବାସୀଙ୍କ ପାଇଁ ସିଏ ହେଉଛି ଜଞ୍ଜାଳର କାରଣ, ସିଏ ହେଉଛି ସମସ୍ୟାର କାରଣ, ସିଏ ବିଶ୍ୱବାସୀଙ୍କ ପାଇଁ ସିଏ ହେଉଛି କ'ଣ ଭୟାନକ ସ୍ଥିତି ଉପଜେଇବ, ସେ ସମସ୍ୟାର କାରଣ ହେବ। କେହି ଜାଣନ୍ତିନି, ମୁଁ ବୁଝିପାରୁନାହାନ୍ତି, କ'ଣ ନା ପ୍ରଚାର 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 କିରେ, ଶାସ୍ତ୍ର କ'ଣ କହୁଛନ୍ତି ଦେଖ, ସାଧୁ କ'ଣ କହୁଛନ୍ତି ଦେଖ, ପ୍ରଚାର କରିବା, ପ୍ରଚାର କର, କର ମନା ନାହିଁ, ମ୍ୟାନେଜମେଣ୍ଟ ଯାହା କହିବେ ସେଇ ହିସାବରେ ପ୍ରଚାର କରିବା ଉଚିତ। ଆମେ କାହା ଅଧୀନରେ ଅଛୁ ଆପଣ ଦେଖୁନାହାନ୍ତି, ସନ୍ନ୍ୟାସୀ ମିନିଷ୍ଟର କ'ଣ ଅଛି, ସନ୍ନ୍ୟାସୀ ମିନିଷ୍ଟର ବର୍ତ୍ତମାନ ନିୟମ କ'ଣ, ପ୍ରଚାର କରୁଛ କାହା ଅଧୀନରେ କରୁଛ କୁହ? ମନୁଷ୍ୟ ଜଣେ ପ୍ରଚାର କରୁ ଆପ୍ଲାଏ କରୁଥିବ ସନ୍ନ୍ୟାସ ପାଇଁ, ଦେଖିବା କେମିତି ଦେଇଦେବେ, ମୁଁ ତ ଜାଣିନି ସେ ବିଷୟରେ, ସନ୍ନ୍ୟାସୀ ନିୟମ କ'ଣ ମୁଁ ଜାଣିନି, ଯାହା ଶୁଣିଛି, ଯାହା ଶୁଣିଛି। କେଉଁ ସେଣ୍ଟର ତୁମେ ରହି ପ୍ରଚାର କରୁଛ, ସେଣ୍ଟରଟା ଅଥରାଇଜ ସେଣ୍ଟର କି, କାହା ଅଧୀନରେ ରହି ପ୍ରଚାର? ଆମ ଧାରାଟା ବା ସେୟା, ଦାସ ଦାସାନୁ ଦାସ ହମ, କାହା ଅଧୀନରେ ରହିଛେ, କେଉଁ ସେଣ୍ଟର ଅଧୀନରେ ରହିଛେ, ତେବେ ସନ୍ନ୍ୟାସୀ ପାଇଁ ଆପ୍ଲାଏ ହେବ, ନଚେତ ଦେଖନ୍ତୁ କିଏ ଆପ୍ଲାଏ କରି ଦେଖୁ, ହେବନି, କାଟିଦେବେ। ଆଗେ ପଚାରିଦେ କେଉଁ ସେଣ୍ଟର ରହିଛ, ତାମାନେ ପ୍ରଚାରଟା ଆମେ କେମିତି ମନ ଇଚ୍ଛା କରିବା, ଯାଇ କାହା ଘରେ କେମିତି ରହିବା? ସିଦ୍ଧାନ୍ତ 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 ଯେଉଁଟା ଆସୁଛି ଆମ ପାଇଁ ଯେଉଁଟା, ମୁଁ ସେଇଟା ବି କହୁଛି ନା, ଆମ ପାଇଁ ବି ଏଇଟା, ସମସ୍ତଙ୍କ ପାଇଁ ସେ, ସେମାନେ ସହିତ କହୁଛନ୍ତି ସମ୍ଭାଷ୍ୟ ନା ହୟ, ସେମାନେ ସହିତ ସମ୍ଭାଷ୍ୟ ବାର୍ତ୍ତାଳାପ କରିବା ଉଚିତ ନୁହଁ, କାହିଁକି ଅପରାଧୀ ସହିତ ବାର୍ତ୍ତାଳାପ କଲେ ଯାହା ହେବ ତୁମ ଅବସ୍ଥା ସେ ହେବ। ସେ ଭକ୍ତ ହେଇପାରନ୍ତି, ନାମ କରିପାରନ୍ତି, ଏବା ସପ୍ତମ ଅପରାଧଟା ଲାଗିଲା, ସାତ ନମ୍ବର ଅପରାଧ ଲାଗିଲା ତାକୁ, ଏଇଟା ଆଲୋଚନା କାହିଁ ପାଇଁ, ଏଇଟା ଭକ୍ତ ପାଇଁ ଆଲୋଚନା ହେଉଛି। ସମ୍ଭାଷ୍ୟ ନା ହୟ ସବୁ ବିଶ୍ୱର ଜଞ୍ଜାଲ, ଆଉ ତାଙ୍କର ଭକ୍ତି ହବ, ଏଇଟା ବା ଅପରାଧ।
ନାମ ବଳେ ପାପ ମତି ମହା ଅପରାଧ, ନାମ ବଳେ ପାପ ମତି মহা অপরাধ তাহাতে মজিলে হয় ভক্তি তত্ত্বে বাধ তাহাতে মজিলে হয় ভক্তি তত্ত্বে বাধ
নাম বলে পাপমতি মহা অপরাধ নাম বলে পাপমতি নামকু আশ্রয় করে আমি এইসব কার্য করা মহা অপরাধ কে জাঁতি কে কু না বলে আমি ভাবছি আমি সব ঠিক হচ্ছু শাস্ত্র আমি জাঁনে ঠিক আছে আমি তো কে জাঁনে আচ্ছা জন জাঁচ দেখ জাঁলা পরে সচেতন হওয়া আবশ্যক ঠিক আছে আমি জাঁনে ভুল হয়েছি হয়েছি সচেতন হয়ে যদি প্রায়শ্চিত করা তাহলে আচ্ছা জন কৃপা করবে মনা নাই এ নয় গোটে পুয়া যদি বিগড়ি যাই বাপা তাকে কৃপা করবে ক্ষম আগিয়া উচিত আচার্য পাখে সমর্পণ হওয়া উচিত সমর্পিত যদি আমি শরণাগতি আচরণ করছি আচার্য পুঁ ক্ষমা করবে কিছু অসুবিধা নেই নচেত ভাবিয়া কোণ আমি তো ঠিক অছু আথা বলে বর মন্দির ছাড়ি পড়াইবি না মানিবি এই বিচার আসছে এটা কী এটা ঠিক নু এটা সিদ্ধান্ত তাহাতে মজিল হয় ভক্তি তত্ত্বে বাধ এতে যদি জন মজিক রহব তাহলে কোণ হব ভক্তি তত্ত্বরে বাধ ভক্তিটা হচ্ছে বাধা আমি বুঝিপারুনে ভক্তি তত্ত্বরে বাধ প্রভুপাদ সে কথা প্রভুপাদ উদাহরণ দিয়ে কহিছেন না উদাহরণ দিয়ে কই না কহিছেন দেখুন কেতে জায়গা কহিছেন এই যে ট্রেন যাচ্ছি কলকধামকু বরং সেটা নটবোল্ট হয়েকি লাগি রুহ নট হয়েকি লাগি রহলে সেটা যাব কলকধামকু আর নট যদি ছাড়ি যাব বিচ্যুত হয়ে যাব ট্রেন তা বাটরে পড়ে যাব তুমি সেটি পড়িথিব রে বাপা তুমি যাবনি সিয়াড়ে এই যে ভক্তির যে স্রোত চালছে সে স্রোত যোড়ি হয়েকি রুহ যোড়ি হয়েকি রহলে হব আর নিজে যাই ঠিক নু ট্রেন তা বাটরে পড়ে যাব আমি রহিযা গছরে গছরে লাগি রয়েছে ডালা ডাল শাখা প্রশাখা যে পত্র সব লাগি রয়েছে তো সতেজ অছি বিচ্ছিন্ন হয়ে যাও তো বিচ্ছিন্ন হলে ধীরে ধীরে কোণ হব শুখি যাব ভক্তি ঠিক সে লাগি রহলে হি সচেতন হয়ে রহবে না সে তো অপরাধ হব ভক্তি তত্ত্বে বাধ ভক্তি তত্ত্বে বাধ ঠিক আছে সময় হলে কথা বিশ্রান্ত আসন্তকালি শুনবা এটা ভক্ত বহুত ইম্পর্টাট বহুত গুরুত্বপূর্ণ জিনিস কমিটি আর নিরাকরণ করা যাব সেটা ভক্তিম ঠাকুর কিন্তু আর নিরাকরণ কোণ আসন্তকালি শুনবা জয় শ্রী শ্রী চৈতন্য শিক্ষাষ্টকম কি সচ্চিদানন্দ শ্রী শ্রী ভক্তি বিনোদ ঠাকুর কি শিল প্রভুপাজী মহারাজ কি প্রত্যবন শিল গুরুদেব কি যে অনন্ত কোটি বৈষ্ণববৃন্দ কি সম্বেদ গৌর ভক্তবৃন্দ কি নেতাই গৌর প্রমানন্দে হরি হরি ও শৈল প্রভুপা শিল গুরুদেব কি যায়।